नमो भगवते वासुदेवाय। श्रीमद् भगवत गीतार प्रथम अध्याय रामायण श्रवण करेछे संजय व्यासदेवंक कृपारु। महाभारत युद्धरे किभळि कृष्णंकर इच्छा कार्य ही करुछे एवं युद्ध अर्जुन को मोहित करके गीतार ज्ञान आणवे एवं युद्ध निश्चित भाव हम अर्जुन मोह ये उपस्थापित कर गोटे बद्ध जीवर देह चेतना शारीरिक चेतना से भगवान अंश आत्मा ये देह आ दैहिक वस्तु ये जगत तापाई गोटे फरेन एलिमेंट इंग्लीश जहाँ कह जाए गोटे उपाधिक वस्तु गोटे उपाधि तार आई कि नुह तार देहटा भी स्थायी नुह यमर ए शरीर यही जन्मर ए शरीर ए पितामाता ए स्त्री ये जो संबंध जहाँ रही स्त्री पुत्र कन्या संबंध ये देह सहित ए देह चलीगला आ संबंध किसी ना पुणी जो शरीर को जीवा जो जोनि की जीवा से गोटे संबंध अनादिकाल जीवर यहाँ जन्मचक्र आम जन्मचक्र कहना आम जन्म मृत्यु चक्र जन्म आत्युर चक्र मृत्युर चक्र चली जन्मर चक्र भी चल जन्म गोटे पर जन्म जन्म हूँ मानते मरण हम पुणी जन्म हम पुणी मरण हम ये चक्र चक्र आकार चलती चक्र जो चले रोटेटिंग कै हुईलटा जमी चलु तरह बाहर की जापर चक्र भितर जमी गोटे लोक घूर पड़े बाध्य जन्म मृत्यु चक्र गोटे जीव घूरु घूरना मानु आर आई घूर्णा मान रु बाहर वेद केत प्रकार व्यवस्था कले वेदर कर्मकांड व्यवस्था रहा ज्ञानकांड व्यवस्था रहा उपासना कांड व्यवस्था रहा अल्टीमेट जिन गोटे जीव आत्मस्थित आसु से भगवान अंश बोली जान अंतिम जिनसा ये जनवाई जेहतु गोटे बहुत बड़ निशाखोर लोकटा अच्छे निशाखोर लोक अच्छे पूरा मद पीऊ चबीश घंटा भावल तो कौन कर चबीश घंटा सी मद पीऊ तो कौन कर निशा केन्द्र को नब निशा केन्द्र ना कौन था एक थर निशा केन्द्र ना कौन एक थर इंजेक्शन विंजेक्शन दे गोटे जगह जबरदस्ती रख से पलैले पुणी कौन कर पलैसे पुणी हाबिटा ये कर तुम्हें छड़ेगा पड़ो जमी लोक मैंने पान छाड़े किए भी छाड़े ये जो जोर पान खाऊ पचीस खंड खाऊ कौन कर दस खंड कर दस खंड पांच खंड कर छाड़े धीरे 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 छाड़े से सबू तापर शेष छाड़ी पारे खंड अभ्यास थी भी से खंडा टाक दुई घंटा नब जोटा पचीसटा पान खाऊला जोटा जी समय लगुला बर्तमान दसटा पान खाइब कि पाटे चाकिक रख छाड़ ना कौन तार निशाटार रसटा गोटे से तार से जो पानी चोबे 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 फटाक फोपाड़ दूसरा बर्तमान कह तु दस खंड पान खा कि पचीसटा को दस कर गोटे पान को घंटाटे पाटे पड़े जोटा आगे पंद्रह मिनट रखुला बर्तमान घंटे पाटे पड़े हटात कौन जीव छाड़ी पारे ना तार एटा इंद्रिय मान सहित तार कौन कह तार रस तक मिल जाऊ जीव गोटे विषय इंद्रिय मान सहित रस मिलूँ ना गोटे मो पुटा मो स्त्रीटा मोर छुआटा गोटे आनंद मिलूँ ना आनंद मिल छाड़ हटात तुम कह तुम आत्मा कि छाड़द छाड़पर जमी ये निशा खाइबा लोक सीता कौन कर गोटे खंडे पान खाऊ लोक को जे पचीस खाऊला से खंडे खाला कौन कर छड़ा गले पान को कह पान बंद कर पान मधुर टिके भजा पान मधुर टिके पाटर पका धनिया टिके पाटर पका सब्स्टिट्यूट सब दरकार कमे 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 शेषक तार अभ्यास भांग जीवर जो विष आसक्ति रही भगवान व्यास तुम चिंता कले ना जीवार जीवेर कृपा कहल कृष्ण वेद पुराण मायामुग्ध जीवर नाई कृष्ण स्मृति ज्ञान कम बड़ा सब स्टेटमेंट ये माया मुग्ध मायार जो मुग्ध जीव तार कृष्ण स्मृति ज्ञान किसी ना आम तो भजन कर लोक कृष्ण स्मृति ज्ञान आस चेतना मोर स्त्री पुत्र कन्या धन एमती है मोर सेमती है मोर नष्ट आम चिंता आसी हूँ देह चिंता आसी गला भजन हो बाहर लोक कौन कह से दुटा जिनस कहले ना ये दुईटा जिनस कहले ମାୟା ମୁଗ୍ଧ ଜୀବର ଯେ ମାୟାରେ ମୁଗ୍ଧ ହେଇଛି ଯେଉଁ ଜୀବ ତାର ଦୁଇଟା ଜିନିଷ ନାହିଁ, କୃଷ୍ଣ ସ୍ମୃତି ଜ୍ଞାନ, କୃଷ୍ଣ ସ୍ମୃତି ନାହିଁ ଆଉ କୃଷ୍ଣ ଜ୍ଞାନ ନାହିଁ, କୃଷ୍ଣ ସ୍ମୃତି ନାହିଁ, ସବୁବେଳେ କଣ ଭଗବାନ ଅଛି, ମଣିଷ ଖାଲି ବସିବ କଣ ଭଗବାନ ଚିନ୍ତା କରିବ, ଭଗବାନ ଯେଉଁ ବାସ୍ତବ ଅବାସ୍ତବ ଜିନିଷ ଗୁଡା ଚିନ୍ତା କରୁଛି, ଖାଲି ବସିଲେ କଣ ବାବୁ ତୁମକୁ ଖାଲି ବସେଇ ଦିଅ ଆଉ କଣ କରିବ, ବସି ଚିନ୍ତା ଗୋଟେ କରିବ ନା, ପୁଅଟା ବାହା ହେଲା ଆଉ ଗୋଟେ ପୁଅ ହେଇଥିଲେ ଥାନ୍ତା ନା, ଏମିତି ହେଲା ଝିଅଟା ବାହା ହେଲା ଏମିତି ତାର ଗୋଟେ ଚାକିରି ହେଇଥିଲା ଯୋଉଟା ନା ବସିବ ଖାଲି, ଲୋକ କହୁଥିଲେ ମୋତେ ଛାଡ଼ିଦେଲେ ମୁଁ ଖାଲି ବସିବି, ଇରେ ଖାଲି ବସିବ କଣ, ଖାଲି କିଏ ବସେ, ତୁମେ ଗୋଟେ ଚିନ୍ତା କରିବ ନା ଆଉ ସ୍ମୃତି ତୁମକୁ ଆସିବ, ମନର ଅଛି ମାନର ସ୍ମୃତି ଆସିବ, ଆଚ୍ଛା ଖାଲି ବସିଯେ ଟିକେ ଭଗବାନ ଚିନ୍ତା କର, ଭଗବାନଙ୍କ ରୂପ ଏଇଭଳିଆ ପ୍ରଭୁ ଏଇ ସୃଷ୍ଟି ତିଆରି କରିଛନ୍ତି, ଯେମିତି ତୁମେ ଦେଖୁନା ଯୋଉ କବି ଗୁଡ଼ାକ ପ୍ରକୃତି କବି କିଏ ଥିଲେ, ଗଙ୍ଗାଧର ମେହେର ନା କଣ ତା ନା, ପ୍ରକୃତି କବି କିଏ ଗୋଟେ ଥିଲା ପଢ଼ୁଥିଲୁ, ମହାନଦୀର ଜ୍ୟୋତ୍ସ୍ନା ବିହାର ସିଏ ଲେଖିଛି, ସିଏ ଏମିତି ଲେଖିଥିଲେ ଆମେ ସବୁ ପଢ଼ୁଥିଲୁ ମହାନଦୀର ଜ୍ୟୋତ୍ସ୍ନା ବିହାର, ମାୟାଧର ମାନ ସିଂ ସେସବୁ ତାଙ୍କ ଯୋଉ ରାଇଟିଂ ଗୁଡ଼ା ଦେଖିବ ପ୍ରକୃତି କବି, ସେମାନେ କ'ଣ ଗୋଟେ ବଣ ଜଙ୍ଗଲରୁ ପଳେଇଲେ ନଦୀକି ପଳେଇଲେ ଏଇ ଜମିକି ପଳେଇ ସେ ବସିଛି, ସେ ପ୍ରକୃତିକୁ ଚିନ୍ତା କରି ବଗ କେମିତି ଉଡ଼ିକି ଯାଉଛି, ପାଣି କେମିତି ନଦୀରେ ଅଛି, ଏ କ'ଣ ବିଲରେ ଅଛି, ଶୃଗାଳ କେମିତି ଭୋକୁଛନ୍ତି, ପକ୍ଷୀମାନେ କେମିତି ବୁଲୁଛନ୍ତି, ଚାଷୀ କେମିତି ପଗଡ଼ି ବାନ୍ଧିକି ବୁଲୁଛି, ତାପରେ ଗୋଟେ କବିତା ଲେଖେ, ତାଙ୍କ ଚିନ୍ତନଟା କେଉଁଠି ରହୁଛି ପ୍ରକୃତି ଉପରେ ରହୁଛି, କେହି ଗୋଟେ ତୁମେ ଭାବନି ସିରିୟସଲି କିଛି ଚିନ୍ତା ନ କରିକି ଗୋଟେ ଡିସ୍କଭରି କରିଛନ୍ତି କି ତିଆରି କରିଛନ୍ତି, ସମସ୍ତେ ଗୋଟେ ଚିନ୍ତନ କରୁଛନ୍ତି ନା, ଯେ ବୈଜ୍ଞାନିକ ମାନେ ବା ଏଇ ଯୋଉ ଔଷଧ ବର୍ତ୍ତମାନ କରୋନାର ଯୋଉ ଟୀକା ଭାବୁଛି, ସେମାନେ କେତେ ପୁରା ଡିପ୍ ଥଟ୍ର ଖାଇବା ପିଇବା ଶୋଇବା ଛାଡ଼ିକି ସବୁ ରିସର୍ଚ୍ଚ କରିକି ଏଟା ମିଶା ସେଟା ମିଶା କାଢ଼ିଛି, କିଛି ବାହାର କରିବାକୁ ହେଲେ ତୁମକୁ କ'ଣ କରିବାକୁ ପଡ଼ିବ, ଚିନ୍ତନ କରିବାକୁ ପଡ଼ିବ, ସ୍ମୃତି ଦରକାର ନା, ସ୍ମୃତି ବିନା କିଛି ହେଇପାରିବନି, ଆଉ କୃଷ୍ଣଙ୍କୁ ବି ଗୋଟେ ରସ ପାଇବା ତାଙ୍କୁ ସ୍ମୃତି ଦରକାର, ସବୁବେଳେ କୃଷ୍ଣଙ୍କ ଉପରେ ଚିନ୍ତା, ସେଟା ଅଲଗା କେଉଁଠି ନାହିଁ ନା, ଯୋଗୀ ଜ୍ଞାନ ଜ୍ଞାନରେ କର୍ମରେ ଗୋଟିଏ କେବଳ, ଧ୍ୟାନରେ ମନ ଲାଗିଲା ଲାଗିଲା ନହେଲେ ନାହିଁ, ଏଠି କେତେ ଭେରାଇଟି ରଖା ହେଲା, କୃଷ୍ଣ ସ୍ମୃତି ରହିବା ପାଇଁ କେତେ ଚିନ୍ତା ରଖା ହେଲା, ଆଉ ଆଚାର୍ଯ୍ୟମାନେ କେତେ ଲୀଳା ଗାନ କେତେ ଭଜନ, ମାନେ ଅନାଦି ଜିନିଷ ଆମର ଭର୍ତ୍ତି ହେଇକି ରହିଛି ବୈଷ୍ଣବ ପରମ୍ପରାରେ, ଯାହାକୁ ସିଦ୍ଧାନ୍ତ ଭଲ ଲାଗେ ସେ ସିଦ୍ଧାନ୍ତ ପଡ଼ିବ, ଯେ କିଏ ତତ୍ତ୍ୱ ଭଲ ଲାଗୁଛି ତତ୍ତ୍ୱ ପଡ଼ିବ, କାହାକୁ ରସ ଭଲ ଲାଗୁଛି ଗୀତ ଗୋବିନ୍ଦ ଅଛି, ଯାହା ଯେଉଁଥିରେ ତୁମେ ସ୍ମୃତିଟା ରଖ, କିନ୍ତୁ ମାୟା ମାୟା ବଦ୍ଧ ଜୀବର ନାହିଁ କୃଷ୍ଣ ସ୍ମୃତି ଜ୍ଞାନ, କୃଷ୍ଣ ସ୍ମୃତି ନାହିଁ କୃଷ୍ଣ ଜ୍ଞାନ ନାହିଁ, ଦୁଇଟା କହିଲେ ନା, କୃଷ୍ଣ ସ୍ମୃତି ଜ୍ଞାନ ମାନେ କୃଷ୍ଣ ସ୍ମୃତି ନାହିଁ ଆଉ କୃଷ୍ଣ ଜ୍ଞାନ ନାହିଁ, କୃଷ୍ଣ ହେଉଛନ୍ତି ମୋର ପିତା, କୃଷ୍ଣ ମୋର ସବୁକିଛି, ଜ୍ଞାନ କାହାର ନାହିଁ, ମାୟା ମୁଗ୍ଧ ଜୀବର ନାହିଁ, ଜୀବେର କୃପା କହିଲ କୃଷ୍ଣ ବେଦ ପୁରାଣ, ଜୀବକୁ କୃପା କରିକି କୃଷ୍ଣ କଣ କଲେ ବେଦ ପୁରାଣ କଲେ, ବେଦ ପୁରାଣକୁ ସେଥିପାଇଁ ନିନ୍ଦା କରିବା ମାନେ ଆମର ଅପରାଧ ନାହିଁ, କୋଉଟା ବେଦ ବୈଦିକ ଶାସ୍ତ୍ରକୁ ନିନ୍ଦା କରିପାରିବେ, କର୍ମକାଣ୍ଡକୁ ନିନ୍ଦା କରିପାରିବେ, କାରଣ କର୍ମକାଣ୍ଡ କଣ କରୁଛି ନା ଗୋଟେ ଜୀବକୁ ସ୍ୱୀକୃତି ଗୀତ ହଉଛି, ତାର ବିଲକୁଲ ନାହିଁ, ସେ କେମିତି କେତେବେଳେ ତ ଗୋଟେ ଆରମ୍ଭ କରିବ, ଯେମିତି ଆମେମାନେ ବର୍ତ୍ତମାନ ଭକ୍ତ ହେଇଛେ, ପ୍ରଭୁ ଏସବୁ କର୍ମକାଣ୍ଡରେ କିଛି ନିଷ୍କାମ ଦାନ ପୁଣ୍ୟ କରିଛେ, ସାଧୁଗୁରୁ ବୈଷ୍ଣବଙ୍କ ସେବା କରିଛେ, କାରଣ କର୍ମକାଣ୍ଡରେ ଗୋଟେ କ'ଣ ହୁଏ, ଯଦି କର୍ମକାଣ୍ଡ ଶ୍ରଦ୍ଧାପୂର୍ବକ ଜଣେ କରେ ସେ ଦାନ ପୁଣ୍ୟ କରେ, ତାର ଗୋଟେ ସ୍ୱୀକୃତି ଆସିବ, ସେମିତି ଦେଖିବ ଗୋଟେ ଗାଁ ଚାଲିବ, ସେ ଗାଁରେ ଯିଏ ଦାନ ପୂଜା ପତ୍ର ଯଜ୍ଞ ପୋଟଳ କରନ୍ତି, ସେ ଲୋକମାନେ ଯେତେବେଳେ ଦାନ ଦେବାର ଥିବ ଗାଁ ଲୋକମାନେ ତାକୁ ଦେଇକି ପଠେଇବେ, କିଏ ଅସୁବିଧାରେ ପଡ଼ିଲା ଏଇ ତାକୁ ଦେଇ ଯାଅ, କିଏ ବୈଷ୍ଣବ ଆସିଛନ୍ତି କିଛି ତାଙ୍କ ଦରକାର, ଆଜ୍ଞା ଯା ଆମେ ସେ ଗୋଟିଏ ଧାର୍ମିକ ଲୋକ ଗାଁ କୁହନ୍ତିନି, ଯାହାର ଅସୁବିଧା ଅସୁବିଧା କିଏ ଗୋଟେ ଭଲ ଲୋକ ହେଲା କାହା କତିକି ପଠେଇବେ, ସେ ଧାର୍ମିକ ଲୋକ, କିଏ ବୈଷ୍ଣବ ଆସିଛି ସେ ଜାଣିନି, ସେ ଶୁଦ୍ଧ ବୈଷ୍ଣବ ତାକୁ ଗଲା ତାକୁ ଟିକେ ଦାନ ଦେଇଦେଲା, ସେ କର୍ମକାଣ୍ଡୀ ଲୋକ ତା ଏଠି ଧର୍ମ ଚେତନା ଆସିଛି, ଶୁଦ୍ଧ ବୈଷ୍ଣବଙ୍କୁ ଦାନ ଦେଇଦେଲା, କିମ୍ବା ଗୋଟେ ମନ୍ଦିର ପ୍ରତିଷ୍ଠା ହେଉଛି ଗୋଟିଏ ବୈଷ୍ଣବ ମନ୍ଦିର ସେଠିକି ଦାନ ଦେଇଦେଲା, କ'ଣ ତାର ଆସିଗଲା, ଆକସ୍ମିକ ସଂସ୍କାର ଆସିବ, ସ୍ୱୀକୃତିରେ ପାଇଗଲା ସେ, ଏହା ବଳରେ ଏସବୁ ଆସନ୍ତିନି ଭକ୍ତିକୁ, ଆଉ ଭକ୍ତି କ'ଣ ଛୋଟିଆ ହେଇଛି, ଏଇ ଏଇ ଯୋଉ ଏଠିକି ଆସିବାଟା କ'ଣ ଛୋଟିଆ ହେଇ ଲାଇନ୍ କି, ଏ ଲାଇନ୍ ଧରିପାରିବନି ତୁମେ, ଏ ଯୋଉ ଗୌଡ଼ ବୈଷ୍ଣବ ଆମର ଯୋଉ ଏଟା ବା ଶେଷଟା, ଏଇଟା ହଉଛି ଯୋଉ ଆସିଗଲା ଆମେ ଏ ପଥକୁ, ବର୍ତ୍ତମାନ ଆମର ଫେରିବା ବାଟ ହେଇଗଲା, କୋଉଠିକି ତୁମେ ଭଗବାନଙ୍କ ପାଖକୁ ଫେରିବା ବାଟଟା ହେଇଗଲା, ଆଉ ତୁ ବୈକୁଣ୍ଠକୁ ଯିବ ନା ଗୋଲକୁ ଯୁଆଡ଼େ ତ ଯିବ, ଆଉ କାରଣ ଏଠି ଆଉ କି ସ୍ୱର୍ଗ ଆଶା, ସ୍ୱର୍ଗକୁ ଗଲେ ପୁଣି କ'ଣ କରିବ, ସେଠି ବି ସେଇ କାରଣ ତୁମେ ଭକ୍ତି କରିଛ ନା, ତୁମର ସେ ବୈରାଗ୍ୟ ଆସିବ, ଭୋଗ ବୁଦ୍ଧି ହେଲା ପରେ ପୁଣି ଆସିଲା ପରେ ପୁଣି ଭଜନ କରିବ, ଏଟା ବିଳମ୍ବ ହେଇପାରେ କିନ୍ତୁ ଇଏ ରାସ୍ତାକୁ ଆସିଗଲେ ଭାଗ୍ୟବାନ ନା, କିନ୍ତୁ ସେଥିପାଇଁ ବହୁତ ଗମ୍ଭୀରତା ପ୍ରଯତ୍ନତା ଏସବୁ ଧରିବାକୁ, ଜାଗ୍ରତ ହେଲା ପରେ ଗୋଟେ ଜୀବ ମାନେ ଯାହା କୁହନ୍ତି ଅତି ଶୀଘ୍ର ବା ଗୋଟେ ଚାନ୍ସରେ ଦୁଇ ଚାନ୍ସରେ ସେ ପଳେଇବ, ଆଉ ତା ପାଇଁ ତ ସବୁ କୃପା ନିଜ ତରଫରୁ ଚେଷ୍ଟା ଆଉ ଭଗବାନଙ୍କର କୃପା, ଏଇ କଥାରେ ମୁଁ କହୁଥିଲି ଯେଉଁ ବେଦ ପୁରାଣ ନିଶା କରୁଥିବା ଲୋକଟାକୁ ତାକୁ ଛଡ଼ିବାକୁ ପଡୁଛି, ବେଦ ପୁରାଣ କ'ଣ କରୁଛନ୍ତି ଡାଇରେକ୍ଟ, ଦେଖୁନା ଆମର ଯେଉଁ ଶାସ୍ତ୍ର ତୁମେ ପଢିବ, କର୍ମକାଣ୍ଡରେ କ'ଣ ଅଛି? କର୍ମକାଣ୍ଡ ଜୀବକୁ କର୍ମକାଣ୍ଡରେ ପ୍ରେରିତ କରିବା ପାଇଁ, ଅସୁସ୍ଥ ବୃକ୍ଷ ଲଗେଇଲେ କ'ଣ ହବ, ବ୍ରାହ୍ମଣଙ୍କୁ ଖାଇବାକୁ ଦେଲେ କ'ଣ ହବ, ଗାଈକୁ ଖାଇବାକୁ ଦେଲେ କ'ଣ ହବ, କୁଆକୁ ଖାଇବାକୁ ଦେଲେ କ'ଣ ହବ? କେବଳ ଖାଇବାକୁ ଦେଲା ବେଳେ ସେଠି ମନ୍ତ୍ର ଥିବ, ଏଇ ମନ୍ତ୍ର ତୁମେ ଦବ। ସେଠି ଭୋଜନଟା ଯଦି କାର୍ଯ୍ୟ କରୁନି, ସେଠି କ'ଣ ସେ ଭୋଜନ ଦେଲେ ତାର ଡାଇରେକ୍ଟ ଗୋଟେ ଜୀବ ସହିତ କୁଆକୁ ଖାଇବାକୁ ଦେଲା, ଶନିଙ୍କୁ ଚିନ୍ତା କଲ, ତାଙ୍କୁ ଗୋଟେ ଦେବତା ଚିନ୍ତା ହେଲା କି ନାହିଁ? କର୍ମକାଣ୍ଡ ଗୋଟେ ଜୀବକୁ କ'ଣ କରୁଛି? ଯେମିତି ଦେବାଦେବୀ ଭକ୍ତି ଧାର୍ମିକ ଚେତନାକୁ ଆଣୁଛି, ଆମର ଭକ୍ତିରେ ବି ସେମିତି ହେଉଛି। ଭକ୍ତିରେ ସମସ୍ତେ ଯେ ଡାଇରେକ୍ଟ ଗୋଟେ ନିଷ୍କାମ ହେଇକି ଭଗବାନଙ୍କୁ ସବୁ ମାରିଦେବେ, ମୋର କିଛି ଆବଶ୍ୟକ ନାହିଁ, ମୁଁ ତ ପ୍ରଭୁ ଆସିଛି, ଆଉ ମୋତେ କି ଅପମାନ କରୁ, ମାନ କରୁ, ମୋର ଭକ୍ତି ହଉ ନ ହଉ ମୁଁ ପତନ ହେଇଯାଏ, ବରଂ ମୁଁ ଆପଣଙ୍କର। ସେମିତି ହେଇପାରିବନି, ଜୀବ ଡିଷ୍ଟର୍ବ ହେଇଯିବ, କାରଣ ସେ ଗୋଟେ ଅନ୍ୟ ଜୀବକୁ ଦେଖୁଛି ନା, ଅନ୍ୟ ଭକ୍ତକୁ, ସିଏ ଏମିତି ଆଡ଼ଭାନ୍ସ କରିଗଲା, ତାର ଏମିତି ଅଛି, ମୋର ଏମିତି ଅଛି, ମୋର କିଛି ହେଲାନି, ସେ ତ ହେଇପାରିବନି, ସେ ବୁଝିପାରୁନି, ତାର ସ୍ୱୀକୃତିଟା ଅଲଗା, ମୋର ସ୍ୱୀକୃତିଟା ଅଲଗା, ନିରାଶ ହେଇଯିବ। ଆରେ ଆମର ବ୍ୟବସ୍ଥା ଅଛି ନା, ଗୋଟେ ଜୀବକୁ ଭକ୍ତି ମହାରାଣୀ ଅଟକେଇକି ରଖିବା ପାଇଁ ବି ବ୍ୟାସଦେବ ରଚନା କରିଛନ୍ତି ନା। ତୁମେ ଦେଖୁ ନା ଭାଗବତ ଶାସ୍ତ୍ରରେ ପ୍ରତି ଚରିତ ଶେଷର ଥିବ, ଏଇଟା ପଢ଼ିଲେ କାହିଁକି ଗଲା, ବଳ ମାରିଦ ଚରିତ ପଢ଼ିଲେ ତୁମେ ଧନ ପାଇବ, ଯଶ ପାଇବ, ଏହା ପାଇବ, ତା ପାଇବ, ବ୍ରତରାଶ୍ରମ ଚରିତ ପଢ଼ିଲେ ଏହା ପାଇବ, ଦୋହରାତ ଭରତ ମାରିଦ ଚରିତ ପଢ଼ିଲେ ଏହା। ଆରେ ଇସୁ କାହିଁ ରଚନା କରା ହେବ? ଯେଉଁମାନଙ୍କର ସ୍ୱୀକୃତି ନାହିଁ ସେମାନଙ୍କୁ ଏ ଭକ୍ତିରା, ଯେତେବେଳେ ସ୍ୱୀକୃତିରା କମ୍ ଥିଲେ, ସ୍ୱଳ୍ପ ପୂର୍ଣ୍ଣ ବ୍ରତମରା ଜଣେ ବିଶ୍ୱାସ ନେବେ ଜାଗତେ, ତାର ବିଶ୍ୱାସ ଆସିବନି ନା, କେମିତିରେ? ନାମ ବ୍ରହ୍ମରେ, ଗୋବିନ୍ଦରେ, ମହାପ୍ରସାଦରେ, ବୈଷ୍ଣବରେ, ତୁଳସୀରେ, ବିଗ୍ରହରେ, ଶ୍ରୀଗୁରୁଙ୍କ ଠାରେ, ଏଇଟା ବିଶ୍ୱାସର ତାରତମ୍ୟ। ବିଶ୍ୱାସର ତାରତମ୍ୟ ଆସୁଛି ମାନେ ଗୋଟିଏ ଗୁରୁଙ୍କର ଶିଷ୍ୟ, ମୁଁ ଆଗରୁ କହୁଥିଲି ନା, ଗୋଟେ ଗୁରୁଙ୍କର ଶିଷ୍ୟ ହେଲେ ବି ଉପଦେଶର ଗୋଟିଏ ଉପଦେଶଟା ତୁମକୁ ଅଲଗା ଅଲଗା ଗମ୍ଭୀରତା ଲାଗିବ। ଗୁରୁ ଗୋଟେ କଥା କହିଲେ ଜଣଙ୍କୁ ଲାଇଟ୍ ଲାଗୁଛି, ଆଉ ଜଣଙ୍କୁ ହେଭି ଲାଗୁଛି, ଜଣେ ସିରିୟସଲି ଗୁରୁ ଗ୍ରହଣ କରୁଛି, ଜଣେ ଏତେ ଗୁରୁ କାହିଁକି? ଏଇଟା ତାର ସ୍ୱୀକୃତି ଉପରେ ନିର୍ଭର କରେ, ଏ ସ୍ୱୀକୃତି ଉପରେ। ଗୋଟେ ଗୋଟେ ଖାମକିଆ ଥାନ୍ତି, ଗୋଟେ କଥାକୁ 50 ଥର କହିବାକୁ ପଡ଼ିବ, ଦେ ଆର୍ ନଟ୍ କନସିୟସ୍, ତାଙ୍କର ସ୍ୱୀକୃତି ବେଶୀ ନାହିଁ, ସେ ଜୀବନରେ କିଛି ବି କରିପାରିବେନି, ସେ ଭାବିବ ମୁଁ ଆଡ଼ଭାନ୍ସ କରିଛୁ କିଛି କରିପାରିବି, ସ୍ୱୀକୃତିରେ ନାହିଁ। ସେ ଗୁରୁଙ୍କର କଥାଟା ଗୋଟେ କଥାଟା କହିଲାକୁ ସେ ମୁଣ୍ଡରେ ଗୁରୁ ତ ବିରକ୍ତି ହେଇନି, ତୁମେ ବାରବାର କ'ଣ କୁହା ହବ, ତୁମେ ଭଜନ କରୁନ, ଗୁରୁ ତ ଷ୍ଟ୍ରେଟ୍ କହିଦିଅନ୍ତୁ, ତୁମେ ଶୁଦ୍ଧ ଭଜନ କରୁନ, ଆଉ ସେଥିପାଇଁ ତୁମେ ବୁଦ୍ଧି ଆସୁନି, ଆଉ ଗୁରୁ ତ ଗୋଟେ କଥା କୁହନ୍ତୁ, ତୁମ ଇତର ଭେଳାଷ୍ଟା ଗୋଟେ ରହୁଛି, ଆଉ ସେକେଣ୍ଡ ଡିଜାୟାର ହେଉଛି, ମୁଁ ଏଇଟା କରିଦେବି, ଏଇଟା ଗୋଟେ କରିଦେବି, ଏହା ହେଇଯିବି, ତାହା ହେଇଯିବି, ତୁମେ କିଛି କରିପାରିବନି ଜୀବନ। ସ୍ୱୀକୃତି, ସ୍ୱୀକୃତିରେ ତାରତମ୍ୟ, ଆଉ ସେ ସ୍ୱୀକୃତିରେ ବଢ଼େଇବା ପାଇଁ ଏଠି ସବୁ ଚାନ୍ସ ରଖା, ଇସ୍କପଟରେ ତୁମେ ସେବା କଲ, ବୈଷ୍ଣବ ସେବା, ଭଗବାନଙ୍କର ସେବା, ଗ୍ରନ୍ଥ ବିତରଣ, ତୁମ ସ୍ୱୀକୃତି ଭକ୍ତି ନୁହଁ, ସ୍ୱୀକୃତିରେ ବଢ଼ିଲା, ତାପରେ ତୁମର କ'ଣ ହବ, ଏ ଉପରେ ବିଶ୍ୱାସଟା ଆସିବ। ସ୍ୱୀକୃତିରେ ତାରତମ୍ୟ ଗୁଡ଼ା ରହୁଛି ନା, ଜୀବଟାକୁ ସ୍ୱୀକୃତି ପ୍ରଦାନ କରିବା ପାଇଁ କେତେ ବ୍ୟବସ୍ଥା ହେଲା, ବେଦ ପୁରାଣ ଶାସ୍ତ୍ର, ଏ କଥା କହୁଥିଲି ନା, ଭାଗବତରେ କାହିଁକି ସବୁ ରଖାହେଲା, ଏଇଆ ପଢ଼ିଲେ ଏହା, ଏହା ପଢ଼ିଲେ ଏହା, ମାନେ ତାକୁ ରୁଚି ହଉନି, ସେ ବୈଷ୍ଣବ ପରମ୍ପରା ବସି ଭାଗବତ ପଢ଼ିବା ପାଇଁ ତାର ଇଚ୍ଛା ହଉନି, ତାର କାମନା ବାସନା ଅଛି, ମୋର ଏମିତି କ'ଣ କରିବି, ଏଟା ମୋର ଏମିତି ଅଛି କ'ଣ, ସେ ଭାଗବତ ପଢ଼ିଲେ ସେ ଆରେ ଭାଗବତ ପଢ଼ିଲେ ତୁମର ହେଇଯିବ, ଏଥିରେ ଧନ ମିଳିବ, ଆଉ ତୁମେ ବାରମ୍ବାର କ'ଣ କରିବ, ଭାଗବତ ଭାଗବତ ପଢ଼ିଲେ ଟିକେ ସ୍ୱୀକୃତି ପାଇବ, କେଉଁ ସ୍ୱୀକୃତିରେ ପାଇବ, ସେଠି ଭକ୍ତି ନୁହଁ ସ୍ୱୀକୃତି ପାଇବ। ବ୍ୟାସଦେବ ବହୁତ କୃପା କରିକି ସବୁ ଶାସ୍ତ୍ର ସବୁ ଆସୁଛନ୍ତି ନା, କୃପା କରିକି ଯିବ ପାଇଁ, ଆଉ ଯିବ କ'ଣ ଏତେ ଶୀଘ୍ର ଛାଡ଼ିଦେବ, ଏଇ ଯେଉଁ ପଡ଼ିଥିଲା ଯେଉଁ ନିଶାଟା ଏମିତି ଛାଡ଼ିଦେବ, ସେ ମରିଗଲେ ଲୋକ ଛାଡ଼ିବନି, ଯେଉଁ ନିଶା ଖାଇଦେଇଛନ୍ତି କେତେ ଲୋକ ମରିଯିବ, ସେ ଛାଡ଼ିପାରିବେନି, ଯିବ ବିଷୟ ଭୋଗ ଛାଡ଼ିପାରିବନି, ଏଇ ନିରାଟ ସତ କଥା କୁହାଯାଏ, ଭୋଗ ବୁଦ୍ଧି ଯିବ କେବେ ଛାଡ଼ିପାରିବ, ତାର ଇନ୍ଦ୍ରିୟ ଅଛି ମାନେ ଭୋଗ ପ୍ରବଣତା ରହୁଛି, କେବଳ ଇନ୍ଦ୍ରିୟ ମାନେ ଚିତ୍ବୃତ୍ତି ପ୍ରାପ୍ତ ହେଲେ ଭୋଗ ବୁଦ୍ଧି ଛାଡ଼ିବେ, ଚିତ୍ବୃତ୍ତି ପ୍ରାପ୍ତ ହେଲେ ତାଙ୍କ ଚିନ୍ମୟ ଶକ୍ତି ଆସିଲା, ବର୍ତ୍ତମାନ ଜଡ଼ ଶକ୍ତିରେ ଇନ୍ଦ୍ରିୟ ମାନେ ଆବୃତ ହେଇକି ରହିଛନ୍ତି, ତାଧାତ୍ମିକ ଶକ୍ତି ଯୋଉଟା ଚିତ୍ ଶକ୍ତି ସେ ପାଇଗଲେ ଇନ୍ଦ୍ରିୟମାନଙ୍କର ଟ୍ରାନ୍ସଫର ହେଇଯିବ, ତାଙ୍କର ଯୋଉ ରହିଛି ଜଡ଼ତା ରହିଛି, ସେ ଜଡ଼ତାଟା ବିଦୃତ ହେଇଯିବ, ଚିନ୍ମୟ ଶକ୍ତି ଆସିବ, ଯେ ଧ୍ରୁବ ମହାରାଜଙ୍କର ଆସିଲା, ଧ୍ରୁବ ପରିବର୍ତ୍ତନ ଦେଖିଦେଲେ ନା, ଆଉ ସବୁ ପରିବର୍ତ୍ତନ ହେଇଗଲା ଜୀବନ, ଆମୂଳଚୂଳ ପରିବର୍ତ୍ତନ, ଅକସ୍ମାତ୍ ଚକ୍ରଧାରି, ଅକସ୍ମାତ୍ ତାଙ୍କର ଆଲକ୍ଷ୍ୟ ଅନ୍ତର୍ବୃତ୍ତି, ତାଙ୍କ ଅନ୍ତର୍ବୃତ୍ତି ବଦଳିଗଲା, କିଛି ସବୁ ବଦଳିଗଲା, କୃପା ପାଇଲେ ନା, ଚିତ୍ବୃତ୍ତି ନହେଲା ପର୍ଯ୍ୟନ୍ତ ଜୀବର ଭୋଗବୁଦ୍ଧି ଯିବନି, ସୂକ୍ଷ୍ମ ସ୍ତରଟା ରହିବ, ଆଉ କେତେ ପ୍ରକାର ଅନର୍ଥ ଜୀବର ବାନ୍ଧିକି ରହିଛି, ଆଉ ତା ସେଥିପାଇଁ ଶରୀର ଅବିଦ୍ୟା ଜାଲ ବୋଲି ଲେଖିଲେ ନା, ଆଉ ଭାବସ୍ତର ପର୍ଯ୍ୟନ୍ତ ରହିଲେ ନା, ଅବିଦ୍ୟାଟା ସୂକ୍ଷ୍ମ ଭାବରେ ଆଉ ଜାଲ ବି ଗୋଟେ ରହିଲା, ଆଉ କରୁଣା ଶକ୍ତିଟା ପ୍ରାପ୍ତ ହବ, କରୁଣା ଶକ୍ତି ବିନା ଆମ ଆମ ପଥଟା ହେଉଛି କରୁଣା ଶକ୍ତିର, ଏଇଟା ଗୋଟେ କଲ୍ଟିଭେସନ ଜିନିଷ ନୁହେଁ, ମତେ କେହି ଖରାପ ମାନେ ଅଲଗା ଉଦ୍ଦେଶ୍ୟ ମନା କରୁନି, ତୁମେ କେହି ପାଠ ପଢ଼ନି କିଛି କରନି, ତୁମେ ଯାହା କରୁଛ କର, ମନେ ରଖ ଇଏ ହେଉଛି କୃପାର ପଥ, କରୁଣାର ପଥ। ଏଠି ସାଧନ ତୁମେ ଯାହା ବି ସାଧନ କର, ଗୁରୁଦେବ ତ ଷ୍ଟେଟ କାଟି ଗୋଡ଼େଇ ଦେଉଛନ୍ତି, କି ସାଧନ ତୁମେ କଳଯୁଗ କରିପାରିବ? ତୁମେ କ'ଣ ସାଧନ କରିପାରିବ ମୋତେ କହ? ଆଉ ତୁମର କ'ଣ ରହିଲା? ସବୁ ଜଡ଼ନା। ତୁମେ ସାଧନ କରିସାରିଲା ପରେ ତୁମେ ଗୋଟେ କାମନା କରିଦେବ ସାଙ୍ଗେ ସାଙ୍ଗେ, ସବୁ ସେଇଟା ଜଡ଼ରେ ଚାଲିଗଲ ନା। ଆଉ ସାଧନ ମୁଁ ଏମିତି କରିବି, ଏହା କରିବି, ଏତେ ବର୍ଷ ଏହା କରିବି, ସବୁ ଜଡ଼, ସବୁ ଜଡ଼। ସେଥିପାଇଁ ଗୁରୁ ଯାହା କହୁଛନ୍ତି, ଯେତିକି ସାଧନା କହୁଛନ୍ତି ସେତିକି, ସେଥିପାଇଁ ଆମର ରଖାଗଲା ନା। ଆଉ କ'ଣ ପ୍ରବର୍ତ୍ତନ ଆସିଥିଲେ ତା ପୂର୍ବରୁ କ'ଣ ରହିଲା? ନିୟମାଗ୍ରହ, ନିୟମାଗ୍ରହ ରହିଲା ନା, ଅତ୍ୟାହାର ପ୍ରୟାସ ପ୍ରଜ୍ୱଳିତ ନିୟମାଗ୍ରହ, ନିୟମାଗ୍ରହ ସେଇଟା ରହିଲା ନା। ଆଚାର୍ଯ୍ୟମାନେ ଯେଉଁ ପନ୍ଥା ଦେଇଛନ୍ତି ତାକୁ ତୁମେ ତାକୁ ଅଧିକା କରିବ, ତୁମେ ଅଧିକା କଲେ ବି କିଛି ପାଇପାରିବନି। ଆଉ ତୁମେ ଜଡ଼ ଜିନିଷଟା ଯେତେ ଅଧିକା କଲେ କ'ଣ, ବରଂ ଦମ୍ଭ ବଢ଼ିବ। ମହାପ୍ରଭୁ କହିଲେ ନା, ଉପାୟ ପାନ କଲେ କ'ଣ ସେ କୃଷ୍ଣ ପାଇଯିବ? ଦମ୍ଭଟା ବଢ଼ିବ। ଜଡ଼ ଚେତନାରେ ତୁମେ ଯେଉଁ କାର୍ଯ୍ୟ ଗୁଡ଼ା କରିବ ସେଇଟା ସବୁ ସବୁ ଜଡ଼ ତାକୁ ପଳେଇବ, ସେ ସାଧନଟା ଜଡ଼କୁ ପଳେଇବ, କାହିଁକି ତୁମର ଦମ୍ଭ ଆସିବ, ମୁଁ ଏଇଟା କରୁଛି ଆଉ କେହି କରିପାରୁନାହିଁ, ଗଲା ସେଟା ହବନି, ପ୍ରାକ୍ଟିକାଲ କାମ ଦେବନି। ସେଥିପାଇଁ ଆଚାର୍ଯ୍ୟମାନଙ୍କର ଏଇଟା ଏଇ କଥାଟା ମୁଁ କହୁଥିଲି, ଏଇଟା କରୁଣାର ପ୍ରଥ। ଆମେ ଯାହା କରିବା କରୁଣା ପାଇଁ କରିବା, କରୁଣା ଉପରେ ନିର୍ଭର କରି କରିବା, ଆଉ କରୁଣାରେ ବର୍ତ୍ତମାନ ଏତେ ବାଟ ଚାଲିକି ଆସିଛି। ତିନିଟା ଜିନିଷ, ପାଷ୍ଟ ପ୍ରେଜେଣ୍ଟ ଫ୍ୟୁଚରରେ କେବଳ ଆମର ଗୋଟେ ଭଗବାନଙ୍କର କୃପା ଦରକାର। ଆମେ ଏତେ ସାଧନ ଭଜନ କରୁଛେ, ଗୃହ ତ୍ୟାଗ କରିଛେ, ସବୁ କିଛି କରିଛେ, କାହିଁକି ବର୍ତ୍ତମାନ ପ୍ରଶ୍ନ ପଚରା ହବ, କାହିଁକି ବ୍ରହ୍ମଚାରୀ ହବ, କାହିଁକି ଭକ୍ତ ହବ? ତାର ଉତ୍ତର ହେଉଛି ଗୋଟେ, କୃଷ୍ଣଙ୍କ ପାଇବି କି ନ ପାଇବି ମୁଁ କହିପାରିବିନି, ମୋତେ ଟିକେ ଭଗବାନଙ୍କର କରୁଣା ଦରକାର, କାହିଁକି କରୁଣା ବିନା କିଛି ବି ହେଇପାରିବିନି। ଗୁରୁବୈଷ୍ଣବ କରୁଣା ବିନା ଭୋଗ ଆସକ୍ତି ବି ତୁମେ କାଟିପାରିବନି, ଭଗବାନ ପ୍ରାପ୍ତ ବହୁତ ବଡ଼ ଜିନିଷ ରହିଲାଣି। ସେଥିପାଇଁ ସେ କହିଲେ ନା, ମହତର କୃପା ବିନା କେଉଁ କର୍ମ ଭକ୍ତି ନାହିଁ, କାହିଁକି ଲେଖିଲେ କୌଣସି କର୍ମର ଭକ୍ତି ହବନି। ଆରେ କୃଷ୍ଣ ଭକ୍ତି ଦୂରେ ଥାକୁ ସଂସାର ନୈଖ୍ୟ, ସଂସାର ଦଶା ବି ଦୂର ହବନି, କୃଷ୍ଣ ଭକ୍ତ ବହୁତ ବଡ଼ ଜିନିଷ ରହିଲା। କୃପା କ'ଣ କେତେ ସାଧନ କଲେ ତୁମେ ଇନ୍ଦ୍ରିୟ ଭୋଗ ବୁଦ୍ଧିଟା କାଟିପାରିବ? କେବେ କାଟିପାରିବ? ସାଧନ ସହିତ ଆଉ ଗୋଟେ ଜିନିଷ ଦରକାର, ଭଗବାନଙ୍କର ସାଧନ ସହିତ ଆଉ ଗୋଟେ ଜିନିଷ ଦରକାର। କ'ଣ ଦରକାର? ସାଧନ ସହିତ ବ୍ୟାକୁଳତାଟା ଦରକାର। କୋଉ କାହା ପାଇଁ ବ୍ୟାକୁଳତା? କୃପା ପାଇବା ପାଇଁ। ସାଧନ କାମ କରେ ନା ଖାଲି, ସାଧନ ସହିତ ଗୋଟେ ବ୍ୟାକୁଳତା ରହିବ। କାହିଁକି ସାଧନ କରୁଛେ? ଷୋଳମଳା କାହିଁକି ଜପ କରୁଛେ? କାହିଁକି ଏକାଦଶୀ କରୁଛେ? କାହିଁକି ସେବା କରୁଛେ? ବ୍ୟାକୁଳତା, କିନ୍ତୁ ମୋତେ ଟିକେ କୃପା ମିଳୁ। ସାଧନ ସହିତ ବ୍ୟାକୁଳତାଟା ମିଳିଗଲେ କୃପାଟା ଆସ। ଖାଲି ସାଧନ କଲେ ଦମ୍ଭ ପଡ଼ିଯିବ, ଆଉ ସାଧନରେ ବି ମନ ନ ରଖିଲେ ବି ଆଳସ୍ୟ ଆସିବ। ତ ସାଧନ ସହିତ ଗୋଟେ ବ୍ୟାକୁଳତା, ଏଇଟା ବ୍ୟାକୁଳତାର କେମିତି ଉଦୟ ହବ? ଚିତ୍ତ ଏତେ ସରଳ ହବ, ଗୁରୁ ବୈଷ୍ଣବ ସେବା ଯେତେ ସେ ସ୍ୱୀକାର କରି ତୋର ଗୋଟେ ବ୍ୟାକୁଳତା ଆସିବ। ସେଥିପାଇଁ ମହାନ ମହାନ ଆଚାର୍ଯ୍ୟମାନେ ସେ କୃପାର ସବୁ ଭିକ୍ଷୁ ନା। ଆଉ ଆଜି ବଳଦ ବିଦ୍ୟାଭୂଷଣଙ୍କର ଆମେ ପଢ଼ୁଛେ ନା, ତାଙ୍କ ମେଣ୍ଟରେ ତାଙ୍କର ଆଜି କ'ଣ ତିରୁହନ୍ତି ମନ୍ଦିର, ତାଙ୍କ ପ୍ରତିଦିନ ସକାଳେ ପଢ଼ୁଛ କି ନାହିଁ ମଙ୍ଗଳାରତି? ସେଇଟା ତାଙ୍କର ତିରୁହ, ତାଙ୍କ ଜୟଧ୍ୱନି ସବୁ ବଳଦ ବିଦ୍ୟାଭୂଷଣଙ୍କର, ତାଙ୍କର ଯେଉଁ ଲାଇଫ୍ ହିଷ୍ଟ୍ରି ମୁଁ ଦେଖୁଥିଲି, ବହୁତ ଥର ଦେଖୁଥିଲି ବଳଦ ବିଦ୍ୟାଭୂଷଣଙ୍କର, ସେ ଅଲଗା ସମ୍ପ୍ରଦାୟରେ ଥିଲେ, ଆଉ ବଡ଼ ବିଦ୍ୱାନ ଥିଲେ ବଳଦ ବିଦ୍ୟାଭୂଷଣ, କିନ୍ତୁ ସେ ଯେତେବେଳେ ଗୌଡ଼ି ସମ୍ପ୍ରଦାୟ ଟଚ୍ରେ ଆସିଲା, ଆମର ସମ୍ପ୍ରଦାୟ ଶିକ୍ଷାରେ ଆସିଲେ, କାରଣ ଆମ ସମ୍ପ୍ରଦାୟରେ ଗୋଟେ ଜିନିଷ ରହିଛି, ଜ୍ଞାନଟାକୁ ଗନ୍ତାଘର ଭିତରେ ଚାବି ମାରି ରଖି ଦିଆହେଇଛି। ଜ୍ଞାନଟା ଅଛି, ସେଇଟା କେଉଁ କେଉଁ ଜ୍ଞାନ ମାନେ ପୁରା ହେଉଛି କୃଷ୍ଣ ଭକ୍ତି। ଆମ ଗୁରୁଦେବ ସେଇଟା ଗାଆନ୍ତିନି, କୃଷ୍ଣ ଭକ୍ତି ରସ ସ୍ୱରୂପ ଶ୍ରୀ ଭାଗବତ, କୃଷ୍ଣ ସ୍ୱରୂପ କୃଷ୍ଣ ଭକ୍ତି ରସ, ଏଇଟା ଗୋଟେ ଗନ୍ତାଘର, କିନ୍ତୁ ସେଇଟାକୁ ଆମର ଜ୍ଞାନଟାକୁ ଦେଖାଯାଏ ନା। ଅଲଗା ସମ୍ପ୍ରଦାୟରେ କ'ଣ, ଆଗେ ଜ୍ଞାନ ପ୍ରତିପାଦ କରାହବ। ଦେଖୁନ ତୁମେ ଅଲଗା ସମ୍ପ୍ରଦାୟରେ ଯେଉଁଠି ସେ ଗୋଟେ ପ୍ରବଚନ ଦେବେ କି କେଉଁଠି ଯେଉଁଠି ବସିବେ, ଆଗେ ସେ ମନ୍ତ୍ର ଉଚ୍ଚାରଣ କର, ୟା କର ତା କର, ଯେଉଁ ଯେଉଁ ବଡ଼ ବଡ଼ ସେଣ୍ଟ୍ରାଲ ପର୍ସନ ସାଧୁମାନେ ଅଛନ୍ତି ଆମର ଭାରତବର୍ଷରେ, ତାଙ୍କର ଯେଉଁଠିକି ଯିବେ ଆଗେ ଜ୍ଞାନର ଏ ସ୍ତୁତି ପଢ଼ା ହବ, ସେ ସ୍ତୁତି ପଢ଼ା ହବ, ଏଇଟା କର, ଆଗେ ଜ୍ଞାନଟା ଦେଖାହବ। ଆମର ସେଇଟା ନାହିଁ, ଆମର ଆଗେ ଦୈନ୍ୟତା ଦେଖା ହବ, ଜ୍ଞାନଟାକୁ ଲୁଚେଇ ଦିଆ। ଆମର ଆମର ଯେତେବେଳେ ଆଚାର୍ଯ୍ୟମାନେ ଗୋସ୍ୱାମୀମାନେ ସବୁ ଦୈନ୍ୟ, ଯେହେତୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ବହୁତ ଦୈନ୍ୟ, ପୁରୁଷର କୀଟ ହୋଇତ ଆମେ ଲଭିଷ୍ଟ, କିନ୍ତୁ ସେ ସଂସ୍କୃତ ବିଦ୍ୱାନ, ସେ ଟିକା ଟିପଣ ଲେଖି ଦେଉଛନ୍ତି, ସେ ତାଙ୍କୁ କ'ଣ ଚିହ୍ନିପାରିବ? ଆମର ଜ୍ଞାନଟାକୁ ସବୁବେଳେ ଛପେଇକି ରଖାଯାଏ। ଯେଉଁଟା ଯେମିତି ଧନଟାକୁ ଟଙ୍କାଟାକୁ ଟଙ୍କାଟାକୁ କ'ଣ କିଏ ଲକ୍ଷ ଟଙ୍କାଟା ପକେଟ ଧରିବା ବୋଲି କିଏ ବୁଲୁଛି? ହଁ ଟଙ୍କାଟା ଭିତରେ ରଖିବ ନା ଆଉ ଖୁଚୁରା ପଇସାକୁ ବାହାରେ ରଖିବ, ଜ୍ଞାନଟା ଗୋଟେ ଖୁଚୁରା ପଇସା ଭଳିଆ ଅଳ୍ପ ରହିଲେ ଖାଲି ଝଣଝଣ ଝଣଝଣ ହବ ନାଇଁ କି? ଏ ଆଗରୁ ସବୁ ସେ କଣ ଥାଏ, ମୁଁ ଦେଖିଛି କେତେ ପଇସା, ଏକ ପଇସା, ତୁମେ ଭାବିଲେ କଣ ଦେଖିଥିବ ମୁଁ ଜାଣିନି, ମୁଁ ଏକ ପଇସା ଦେଖିଛି, ଏକ ପଇସା, ଦୁଇ ପଇସା, ତିନି ପଇସା, ଗୋଟେ କଣ ଇଏ ଭଳିଆ ପଚିଶ ଚାରଣା ଟଙ୍କାଟେ, ସେତେବେଳେ ଦଶ ଟଙ୍କା ମାନେ ତମ କୋଟିପତି ଭଳିଆ ଲାଗେ, ସେଗୁଡ଼ା ସବୁ ଥିଲା। ତା ପୂର୍ବରୁ କଣ କୋଡ଼ି ବୋଡ଼ି ସବୁ କଣ ଥିଲା, ପିତ୍ତଳ ପିତ୍ତଳ ହନୁମାନ ପଇସା ବି ଆମେ ସେତେବେଳେ ଦେଖୁଥିଲୁ, ରୂପା ପଇସା ବି ଥିଲା ସେତେବେଳେ, ସେତେବେଳେ ସବୁ ବନ୍ଦ ହେଇକି ଆସୁଥିଲା। ଏ ଛୁଆ ଛୁଆଟି ବେଳେ ଯଦି ଟଙ୍କାଟେ ମିଳିଗଲା ତ ଖାଲି କହିହବ ଆମେ ଚେଞ୍ଜ କରିମି, ଯେ ଟଙ୍କାଟା ତୁମେ କିଏ ମାମ ଫାମ ଆସିକି ଦେଇଦେବ ସେ ଟଙ୍କାଟାକୁ ରଖନ୍ତିନି, କାହିଁକି ବଳି ବୁଡ଼ି ଯଦି ଗଲା ଖାଲି ଦୋକାନରୁ ଦୌଡ଼ି ନା ଘରେ କହିବେ ମୋତେ ଦେଇଦିଅ ମୁଁ ଚେଞ୍ଜ କରିଦେବି, ମୋର ଗୋଟେ ଖୁଚୁରା ପଇସା ଦେଲ, ଖୁଚୁରା ପଇସା ଦେଲ, ସେ ଦୋକାନୀ ମନା କରିବ କହିଲା ମୁଁ ଖୁଚୁରା ପଇସା ଦେବି, ନାଇଁ ଟଙ୍କାଟେ ନେ ମୁଁ ତୋର ଚକୋଲେଟ୍, ଚକୋଲେଟ୍ ପଇସା ଦୁଇ ପଇସା, ସେ କହିଲା ନାଇଁ କ'ଣ ଗୋଟେ ଚକୋଲେଟ୍ ମୁଁ ଟଙ୍କାଟେ ଚେଞ୍ଜ କରିବି, ଖୁଚୁରା ପଇସା କେଉଁଠି ଆସିବ, ଛୁଆଙ୍କୁ ଖୁଚୁରା ପଇସା ଦରକାର କାହିଁକି, ପକେଟରେ ପୁରା ଖାଲି ଝଣଝଣ କରି ବୁଲିବ, ଏ ମୋର ଟଙ୍କାଟା ଅଛି, ଏ ଅଛି, ତାହା ଅଛି, ଜ୍ଞାନୀ ଗୁଡ଼ାକ ସେୟା, ଅଲଗା ସମ୍ପ୍ରଦାୟର ସବୁ ସେୟା ନା। ମୁଁ ଘୃଣା କରୁନି କିନ୍ତୁ ମୁଁ ସିଧା କଥା କହୁଛି, ଏ ଯୁଆଡ଼େ ଯିବେ ଜ୍ଞାନଟାକୁ ଆଗ ଦେଖିବେ, ହା ଏଠି ବସିବେ ସ୍ତୁତି ପୁତି ଏହା ସେୟା ଆଡ଼ମ୍ବର, ପାଞ୍ଚ ଦଶଟା ଚେଲା ଧରିବା ଇଏ କରିବା, ଇଏ ସବୁ ତାଙ୍କର, ଆମର ଶିଶୁ ଆମେ ସବୁ ଦୈନ୍ୟ ଆଉ, ମହାପ୍ରଭୁଙ୍କ ଭକ୍ତ ବଳଦ ବିଦ୍ୟାଭୂଷଣ ଯେତେବେଳେ ବୃନ୍ଦାବନରେ ଆସିଲେ ବିଶ୍ୱନାଥ ଚକ୍ର ଠାକୁରଙ୍କ ସମ୍ପର୍କରେ ସମ୍ପ୍ରଦାୟ ଜ୍ଞାନ ସବୁ ତାଙ୍କର ଭୁଲିଗଲେ, ଆରେ ବିଶ୍ୱରେ ଏତେ ବଡ଼ ବଡ଼ ବିଦ୍ୱାନ ଲୋକ ଅଛନ୍ତି କିନ୍ତୁ ଇଏ ଜାଣନ୍ତି ମଣିଟା ମଣି ରହିଛି କୋଉଠି, କାହା ମୁଣ୍ଡରେ, ସର୍ପ ମୁଣ୍ଡରେ ରହିଛି, ତୁମେ ଦେଖିପାରିବ ମୁକ୍ତା ସାମୁକାର ରହୁଛି, ଗଜ ଗଜ ମୁଣ୍ଡରେ ଗଜମୁକ୍ତା ତାର ମୁକ୍ତା ତୁମେ ଦେଖିପାରିବ, ସେ ଲୁଚିକି ଯେତେ ରେୟାର ଜିନିଷ ଗୁଡ଼ାକ ସେଟା ସବୁ ଲୁଚିକି ରହୁଛି। ଆଉ ଏଇ ଛୁଆ ଖୁଚୁରା ପଇସା ଧରି ଦେଖିଲା ବେଳେ ଯିଏ 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 ଟିକେ ପଡ଼ି ପାଡ଼ିଦେବ ସେ ଖାଲି ଜ୍ଞାନଟାକୁ ଦେଖେଇବ ଛାଟି ପିଟି ହବ ଖାଲି। ଆଉ ଇଏ ଏତେ ବଡ଼ ବିଦ୍ୱାନ ବଳଦେବ ବିଦ୍ୟାଭୂଷଣ ଯେତେବେଳେ ଆସିଲେ ବିଶ୍ୱନାଥ ଚକ୍ର ଠାକୁରଙ୍କ ସମ୍ପର୍କରେ ସବୁ ଜିନିଷ ଭୁଲିଗାରେ ଆରେ ଗୌଡ଼ି ସମ୍ପର୍କ, କାହିଁକିନା ଆମର ଗୋଟେ ବଡ଼ ଜିନିଷ ରହିଛି କ'ଣ, ମହାପ୍ରଭୁ ଆମକୁ ଶିଖେଇ ଦେଇଯାଇଛନ୍ତି ଗୌଡ଼ିଆରେ ଭାବୁକତା ହେଲା ପ୍ରଧାନ, ଆମର ଆମ ଗୌଡ଼ିଧାରେ ଭାବଟା ହେଉଛି ପ୍ରଧାନ, ମାନେ ଲୋକ ଦେଖାଣେ ଭାବ ନୁହେଁ, ଭକ୍ତ ଗୋଟେ ଭାବୁକ, ଭକ୍ତ ଭାବୁକ ମାନେ ତାଙ୍କର ସେବା ପରିପାଟି ଏଇଟା ସବୁ ଭାବର ଜିନିଷ ଭଗବାନଙ୍କର। ଆମର ଯେତେ ଯେଉଁ ଦେଖୁନାହାନ୍ତି ଆମ ରାଧାରମଣ ଆମର ଯେଉଁ ସବୁ ଇଏ ଆମର ସବୁ ଯେଉଁ ଐଶ୍ୱର୍ଯ୍ୟ ପୂର୍ଣ୍ଣ ଜିନିଷ ନୁହେଁ, ସବୁ ଭାବୁକ ଜିନିଷ। ଏ ରାଧାରମଣଙ୍କର କେତେ ଗୋଟେ ଭୋଗ ଲାଗୁଛି, ଏଡ଼ି ଗୋଟେ ଏଡ଼ି ଗୋଟେ ଭୋଗ ଲାଗୁଛି, ଏଇ ଯେଉଁ କ'ଣ ସବୁ ଖୁରାରେ ଖୁରିଆରେ ମାଟି ଖୁରାରେ ସେ ଲାଗିବ, ଏ ଯେଉଁ କ'ଣ ହେଟା ଆମର ଖୁରୀରେ ସେ କ'ଣ ମାଖନ ଭଳିଆ କ'ଣ ହେଇକି ଶୁଖିଲା ହେଇକି ତାକୁ ଲାଗୁଛି, ଛୋଟ ଛୋଟ ମିଠା ଲାଗିବ, ଭାବୁକ ସବୁ ଭାବ ସ୍ଥିତିରେ। ଏଇସବୁ କର୍ମକାଣ୍ଡ ଉପରେ କ'ଣ ସବୁ ବିଶାଳ ଦେଖେଇବା ପାଇଁ ଏଡ଼େ ଏଡ଼େ ଗୋଟେ ଖାଇବାକୁ ଦେବା, ଏତେ ଏତେ ଜିନିଷ ଦେଖେଇବା, ମିଠା କରି ଇଏ ଇଏସବୁ ମହାପ୍ରଭୁଙ୍କର। ଆମର କେବଳ ଗୋଟିଏ ଉତ୍ସବ କେଉଁଠି, ଯେଉଁଟା ଗୋବର୍ଦ୍ଧନ ପୂଜା ଅନ୍ନକୂଟ ଭଗବାନ କରିଥିଲେ ବୋଲି ସେଇଠି ସବୁ, ନହେଲେ ଆଉ ସବୁ ଜିନିଷ ଭାବରେ, ଏତେ ଏତେ ବଡ଼ ବାଟରେ ଖାଇବାକୁ ଦେବା ନାଇଁ, ଭଗବାନ କେତେ ବଡ଼, ପ୍ରଭୁ ଆମ ଭଳିଆ ନୁହନ୍ତି ଯେତେ ଅନ୍ନ ଖାଇବେ, ଆମେ ଯେତିକି ଖାଉଛୁ କ'ଣ ଆମେ ଭଗବାନ ସେତିକି ଦେବା ନା କ'ଣ, ଭଗବାନଙ୍କୁ ଅତି ସୁନ୍ଦର ଆମର ସବୁ ଭାବର ଜିନିଷ, ଫୁଲମାଳଟେ ହଉ ଭୋଜନଟେ ହଉ ସିଜିନ ହିସାବରେ, ଏଇ ଯେଉଁ ଭାବୁକତାରେ ଯେଉଁ ଗୌଡ଼ ବୈଷ୍ଣବ ଭିତରେ ଭାବୁକତାଟା ରହିଛି, ପ୍ରବଣତା ରହିଛି, ଭାବପ୍ରବଣତା ବହୁତ ଅଧିକା ରହିଛି, ଏଇଟା ଏ ନୂତନ ଭକ୍ତମାନଙ୍କ ପାଖରେ ଯେଉଁ ଭାବପ୍ରବଣତା ସେଇଟା ଭକ୍ତି ଭକ୍ତିଯୁକ୍ତ ନୁହେଁ, କିନ୍ତୁ ଯେଉଁ ଯେଉଁମାନେ ଉତ୍ତମ ଅଧିକାରୀ ତାଙ୍କ ପାଖରେ ଯେଉଁ ଭାବପ୍ରବଣତାଟା ରହିଛି, ତାଙ୍କର ଭଜନର ଶୈଳୀ, ତାଙ୍କର ଜୀବନର ଶୈଳୀ, ତାଙ୍କର କଥା, ତାଙ୍କର ଯାହା କୁହନ୍ତି ଭକ୍ତିଯୁକ୍ତ ଜୀବନର ଯେଉଁ ପ୍ରଭାବଟା, ଏଇଟା ଜ୍ଞାନୀ ଅତ୍ୟନ୍ତ ବିଦ୍ୱାନ ଲୋକମାନଙ୍କୁ ପ୍ରଭାବିତ କରେ, ସେ ଜାଣିଦିଅନ୍ତି ଆର ଆମର ଏତେ ଜ୍ଞାନ ଥାଇକି ଆମର କିଛି ଗୋଟେ ଭାବ ଭାବ ନାହିଁ, ଏମାନେ ଏତେ ବଡ଼ ବଡ଼ ରସିକ ଲୋକ, ଏତେ ବଡ଼ ବଡ଼ ଭାବୁକ ଆସିଲେ, ତାଙ୍କ ସଂସ୍ପର୍ଶରେ ଆସିଲେ ତାଙ୍କ କତିରୁ ଶିକ୍ଷା ନେଲେ, କାହା କତିରୁ, ବିଶ୍ୱନାଥ ଚକ୍ରବର୍ତ୍ତୀ। ଆଉ ସେ ସମୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କର ଯେଉଁ ତାଙ୍କର ସେ ତ ଭାରି ରସିକ, ତାଙ୍କର ଶିଷ୍ୟ ହେଲେ କିଏ, ଜୟପୁରର ରାଜା, ସେଠି ସେ ଶିଷ୍ୟ ହେଇଯାଇଥିଲେ, କାରଣ ଗୌଡ଼ିଓ ଯେଉଁମାନେ ପ୍ରକୃତରେ ଗୌଡ଼ିଓ ଭାବ ଦ୍ୱାରା ବୁଝିବେ, ମାନେ ବର୍ତ୍ତମାନ ତାତ୍କାଳିକ ପରିସ୍ଥିତିରେ କିଛି ଚେଞ୍ଜେସ୍ ହବ, ଆଚାର୍ଯ୍ୟ ଭକ୍ତିବୃନ୍ଦ ଠାକୁରଙ୍କ ସମୟରେ ଯାହା ଥିଲା, ତା ପୂର୍ବରୁ ଯାହା ଥିଲା, ସମ୍ପ୍ରଦାୟରେ ସିନା ଆଗତ ଭକ୍ତମାନଙ୍କର ଆଚରଣର କିଛି ପରିବର୍ତ୍ତନ ହେଉଛି, କିନ୍ତୁ ସମ୍ପ୍ରଦାୟର ଶିକ୍ଷାଟା କ'ଣ ବୁଡ଼ିଯିବ? ଏଇଟା ସତ୍ସମ୍ପ୍ରଦାୟ ଜିନିଷଟା ନା, ତ ଆମେ ଆମେ ଭକ୍ତମାନଙ୍କର ଆଚରଣ ଦେଖି ସମ୍ପ୍ରଦାୟର ଦୋଷ କେମିତି ଦେଖିବା? ଆମେ ସମ୍ପ୍ରଦାୟର ଶିକ୍ଷାକୁ ଦେଖିକି ଆସିବା। ଲୋକ ଯେମିତି ଯେଉଁ ଝିଅ ଦିଅନ୍ତି ଆଗେ କ'ଣ ଦେଖନ୍ତି କହିଲୁ, ଏବେ କ୍ୟାଣ୍ଡିଡେଟ୍ ଦେଖୁଛନ୍ତି। କ୍ୟାଣ୍ଡିଡେଟ୍ କ'ଣ କରୁଛି? ଆଗରୁ କ୍ୟାଣ୍ଡିଡେଟ୍ ନାହିଁ, ଆଗେ ଝିଅ ଦେବା ଆଗରୁ ଦେଖିବେ କାହା ଘର, ହଁ ଖାନଦାନୀ ବଂଶ ମର୍ଯ୍ୟାଦା, ଖାନଦାନୀ ଘର ଛୁଆ ନା, ଆଉ ଜମ୍ବାଡ଼ି ଅଛି, ତାର ବାପାର ନାଁ ଅଛି, ଆଉ ବଂଶ ମର୍ଯ୍ୟାଦା ଦେଖିକି ଝିଅ ଦେଉଥିଲେ। ପିଲା କିଛି ନ କରୁ, ପିଲା କିଛି ନ କଲା କ'ଣ, ତା ବାପାର ନାଁ ଅଛି ସେ ବଞ୍ଚିଯିବ, ବଂଶ ମର୍ଯ୍ୟାଦା ଦେଖୁଥିଲେ। ସବୁଠୁ ଆଗରୁ ପରମ୍ପରା ଜିନିଷ ଥିଲା ନା, ସେଇଟା ସବୁ ପରମ୍ପରାଟା ଭାଙ୍ଗି ଦେଇକି ଆଜି ସାମାଜିକ ସ୍ତରଟା ନଷ୍ଟ ହେଇଗଲା, ଆଉ ଭକ୍ତିଟା ସେମିତି ନଷ୍ଟ ହେଇଯିବ। ପରମ୍ପରା ଶିକ୍ଷାଟାକୁ କିଏ କ'ଣ କରୁଛି, କିଏ କେଉଁ ଭକ୍ତ ଆସିଲା, କ'ଣ କଲା, ସେଥିରୁ ଆମର କ'ଣ ମିଳିବ? ଆମର ସାମ୍ପ୍ରଦାୟିକ ଶିକ୍ଷା ଯେଉଁ ଜିନିଷ ରହିଲା ସେଇଟା କେତେ ମହାନ, ସେଇଟାକୁ ତୁମେ ଉପଲବ୍ଧି କରି ତୁମେ ତୁମେ ଭୋଜନ କରି ଚାଲ। କିଏ କ'ଣ କରୁଛି, କେଉଁଠି କ'ଣ ହେଉଛି, ସେ ସମ୍ପ୍ରଦାୟ ଭିତରେ କିଏ କ'ଣ କଲା, କେଉଁଠି କ'ଣ ନିୟମ ପରିବର୍ତ୍ତନ ହେଲା, ସେଇଟା କ'ଣ ତୁମେ ରେଡ଼ି କାହିଁ ହେଉଛି? ସେଥିପାଇଁ ସେ ଜାଣିଥିଲେ ନା, ରାଜା ନେଲେ କେଉଁଠି ଦୀକ୍ଷା ନେଇଥିଲେ ବଳଦେବ ଚକ ସରି ବିଶ୍ୱନାଥ ଚକ୍ର ଚକ୍ରବର୍ତ୍ତୀ ଠାକୁର ପାଖରେ। କିନ୍ତୁ ରାମାନନ୍ଦୀ ମାନେ, ରାମାନନ୍ଦୀ ଯେଉଁ ସାଧୁମାନେ, ସେମାନଙ୍କର ଭାରି ପ୍ରଭାବ ରହିଛି, ତାଙ୍କର ପ୍ରଭାବଟା ଅଧିକ ରହେ, କାହିଁକି ତାଙ୍କର ଲୋକମାନଙ୍କୁ ଆକର୍ଷଣ କାହିଁ କରିପାରନ୍ତି ନା, ବୈରାଗ୍ୟ ଦ୍ୱାରା ତାଙ୍କ ବୈରାଗ୍ୟଟା ରହିଲେ ଆଦାଢ଼ି ଜଟା ଏସବୁ ଛାଡ଼ିବା, ଲୋକମାନେ ତ ବୈରାଗ୍ୟକୁ ଭଲ ପାଇବା, ଆଉ ସେମାନେ ସତ୍ସମ୍ପ୍ରଦାୟ, ଆଉ ସେମାନେ ଯାହା କୁହନ୍ତି ଜ୍ଞାନ ପରିବେଷଣ କରିବା ପାଇଁ ଯେଉଁ ପାରାୟଣ ଫାରାୟଣ ଭଲ ମନ୍ଦ ହୁଏ ସବୁ ବହୁତ ମୁହଁରେ ଭଲ, ଆମର ସମୟ କି ଆମେ ସେବ, ଆମର ଜ୍ଞାନ ସାଧନ କରିବା ପାଇଁ ଆମର ଦେଖିଲେ କେଉଁ ଗୋସ୍ୱାମୀଙ୍କର ବିଗ୍ରହ ନାହିଁ ମୋତେ କୁହ, କେଉଁ ଗୋସ୍ୱାମୀଙ୍କର ଜଣେ ଗୋସ୍ୱାମୀଙ୍କ ନାଁକୁ ତାଙ୍କର ଠାକୁର ନାହାନ୍ତି କୁହ ମୋତେ, ସମସ୍ତଙ୍କୁ ନିଜସ୍ୱ ବିଗ୍ରହ, ସମସ୍ତେ ନିଜେ ସେବା କରୁଥିଲେ, ସେବା ତାଙ୍କର ସମସ୍ତଙ୍କର ଜୀବନ ଥିଲା। ଏବେ ରସଟା ନା, ରସ ଜିନିଷଟା ନା, ଭାବକୁ ତା ତୁମେ ହେବାକୁ ହେଲେ ଅର୍ଚ୍ଚନାଟା ଗୋଟେ ଭାବ ସୃଷ୍ଟି କରେ, ଅର୍ଚ୍ଚନ କରି ତୁମେ ଗୋଟେ ବର୍ଡ଼ନ ଲାଗୁଛି କ'ଣ ହଟି ବଜାଉଥିବି, ସମସ୍ତେ ବାହାରେ ବୁଲୁଛନ୍ତି, ପ୍ରଚାର କରୁଛନ୍ତି, ବୁଲୁଛନ୍ତି, କିନ୍ତୁ ସେ ବୁଲି କ'ଣ ଦେଖୁଛନ୍ତି, ତୁମେ ଗୋଟେ ଭାବ ଏଠି ତିଆରି କରିବା ଜିନିଷଟା, ଏଇଟା ଗୋଟେ ଡାଇରେକ୍ଟ ରିଲେସନସିପ୍ ହେବ ଅର୍ଚ୍ଚନରେ। ଶ୍ରବଣ କୀର୍ତ୍ତନ ଚାଲିଥିବ, ଅର୍ଚ୍ଚନ ଚାଲିଥିବ, ଜଣେ ଠିକ୍ ଭଜନ କରୁଥିବ, ତାର ଭାବଟା ଆସିବ। ସେଥିପାଇଁ ସେ ସମସ୍ତେ ରଖିଥିଲେ ନା ବିଗ୍ରହ, ସମସ୍ତଙ୍କର ବିଗ୍ରହ, ଭଗବାନ ବିଗ୍ରହ କ'ଣ ପ୍ରକଟ ହେଇଥିଲେ, କ'ଣ ପ୍ରତିଷ୍ଠା କ'ଣ ସବୁ ପ୍ରକଟ ହେଇଥିଲେ। ଆଉ ରାମାନନ୍ଦୀ ମାନେ ଭାରି ପ୍ରଭାବୀ, ସେମାନେ ତ ବିଦ୍ୱାନ, ତାଙ୍କର ସବୁ ଭାଷ୍ୟ ଶ୍ରୀଭାଷ୍ୟ ଅଛି, ଆମର ସମ୍ପ୍ରଦାୟ ଭାଷ୍ୟ କିଛି ଆମର କାହିଁ ଭାଷ୍ୟ ରଖା ହବ, ଆମର କାହିଁ, ଆମର ତ ଭାଷ୍ୟ ହେଲା ଅକୃତିମ ଭାଷ୍ୟ ହେଲା ଭାଗବତମ, ଆମର କ'ଣ ଦରକାର ଅଛି ଭାଷ୍ୟ କିଛିର, ସବୁ ଜ୍ଞାନ ଜିନିଷଟା ନା। ଆଉ ସେ ଶୁଣୁଥିଲେ ସବୁ କେତେ କଥା, କେତେ ଜିନିଷ ଲୋକ, ଆଉ ତାଙ୍କର ବି ସେଇଟା ଅଛି, ରାମାନନ୍ଦ ସମ୍ପ୍ରଦାୟରେ ସେ ଜଣଙ୍କ ପ୍ରବଚନ ଶୁଣୁଥିଲେ ବୃନ୍ଦାବନ, ସେ ବି ସେଇଆ କହୁଛନ୍ତି, ନାଇଁ ନାଇଁ ଆଚାର୍ଯ୍ୟ ଯିଏ ଆଚାର୍ଯ୍ୟ ପଦରେ ବସିବ ସୀତାରଙ୍କର ଗୋଟେ ନିଜ ଭାଷ୍ୟ ରଚନା କରିବ। ଆରେ ଆମର ଏଗୁଡ଼ାକ ସମୟ ନାହିଁ, ଆମର ଆମର ରସିକ ହବାର ଅଛି, କୃଷ୍ଣ ସେବା କରିବାର ଅଛି, ଆମର ମହାପ୍ରଭୁ ଆସିକି ମାଧୁର୍ଯ୍ୟଟା ଦେଇ ଦେଇଗଲେ, କ'ଣ ଦେଇଦେଇଗଲେ, ମାଧୁର୍ଯ୍ୟ ପ୍ରେମଟାକୁ ନାମରେ ଦେଇ ଦେଇଗଲେ, ପୁଣି ମାଧୁର୍ଯ୍ୟ ପ୍ରେମକୁ ପୁଷ୍ଟି କରିବା ପାଇଁ ଶ୍ରୀବିଗ୍ରହଙ୍କର ସେବା, ମାଧୁର୍ଯ୍ୟ ପ୍ରେମଟା ଯେଉଁ ପୃଷ୍ଟି ହବ ତାକୁ ପାଇଁ ଶ୍ରୀବିଗ୍ରହଙ୍କ ରଖିଲେ, ମହାପୁରୁଷ ପାଇଁ ସେବା ପ୍ରକାଶଟା କରିକି ଯାଇଥିଲେ ନା, ଆଉ ଗୋଷ୍ଠୀମାନଙ୍କୁ ସେବା ପ୍ରକାଶ କରି, କାରଣ ସେବା ପ୍ରକାଶ ନ କଲେ ରସଟା ତାଙ୍କର ରସଟା ଗୋଟେ ଶୁଷ୍କ, ଖାଲି ଜ୍ଞାନଟା ରହିବ, ଯେଉଁ ଉନ୍ନତ ସ୍ତରକୁ ନ ଯାଇପାରେ, ସେ ରସଟାକୁ ଆଦାନ ପ୍ରଦାନ କେମିତି କରି ବିଗ୍ରହ ନ ରହିବ, ସଂକୀର୍ତ୍ତନ ବଟ ବିଗ୍ରହ ନାହାନ୍ତି, ତୁମେ କୀର୍ତ୍ତନ କରିବ ଶୂନ୍ୟ ମଣ୍ଡପରେ, ଯେଉଁ କ'ଣ ଆମ ବାବା ମାନେ ସବୁ କୀର୍ତ୍ତନ କରୁନାହାନ୍ତି, ଅଲେଖିଆ ବାବା ମାନେ ହେ ଶୂନ୍ୟ ଦେହି, ସେଠି କିଏ ଥିବେ, କାହା ଫଟୋ ଅଛି, କିଛି ନାହିଁ, ତେଣୁ ସେ କୀର୍ତ୍ତନ ବେଳେ ଯିଏ ଯିବ ସେ କାହାକୁ ଦେଖିବ, ହେଲେ କାହାକୁ ଦେଖିବ, ଆସି ବାବାକୁ ଅନୁଥିବୁ ଆଉ କ'ଣ, ଆଉ କେଉଁ ତାଙ୍କ ଦେହକୁ ଅନେଇବୁ, ଆକୁ ଅନେଇବୁ, ଆମର କୀର୍ତ୍ତନ ହବ, କୀର୍ତ୍ତନଟା କିଏ ରହିବେ ସେଠି, ଭଗବାନ ରହିଲେ, ମହାପ୍ରଭୁ ରହିଲେ, ସେଠି ଜଣେ ଭକ୍ତ ତାର ଆବେଗ ଆସିଲେ କାହାକୁ ଦେଖିବ, ତାର ଗୋଟେ ଭାବୁକତା ଆସିଗଲା, ସେ ଭଗବାନ ଚାହିଁବ, ବିଗ୍ରହ ନ ରହିଲେ କେମିତି ଚାଲିବ, ସେବା ପ୍ରକାଶ ମହାପ୍ରଭୁ କହିଲେ। ତେଣୁ ସେମାନେ ସବୁ ଭାଷ୍ୟ, ତାଙ୍କ ସ୍ତ୍ରୀ ଭାଷ୍ୟ ଅଛି, ତେଣୁ ସେମାନେ ମାନିଲେନି, କହିଲେ ଗୋଡ଼ିଆରେ କିଛି ଭାଷ୍ୟ ନାହିଁ, ଗୋଡ଼ିଆରେ କିଛି ଭାଷ୍ୟ ନାହିଁ, ତାଙ୍କୁ ବୁଝେଇଦେଲେ କାହାକୁ, ଜୟପୁର ରାଜାଙ୍କୁ, ଆଉ ଗୋଡ଼ିଆଙ୍କର କିଛି ଭାଷ୍ୟ ନାହିଁ, ସେଇଟା ସମ୍ପ୍ରଦାୟ ଏଇ ଯେମିତି ଏବେ ବି କିଛି ଲୋକ କୁହନ୍ତି ଇସ୍କନ କିଛି କେଉଁଠି ସମ୍ପ୍ରଦାୟର ନୁହେଁ, ସମ୍ପ୍ରଦାୟ କ'ଣ, ଆମେ କ'ଣ ସମ୍ପ୍ରଦାୟ, ଆମେ ଭଗବାନଙ୍କର, ଆମ ସମ୍ପ୍ରଦାୟର କ'ଣ, ଆମେ ମୋତେ ଯଦି ପଚାରିବେ ମୁଁ ସିଧା କହିଦେବି, ଆମେ ତ ମହାପ୍ରଭୁଙ୍କର ସମ୍ପ୍ରଦାୟ କ'ଣ, ସବୁ ସମ୍ପ୍ରଦାୟ ତାଙ୍କ ପାଖରୁ ଆସୁଛି, ଆମେ ମହାପ୍ରଭୁଙ୍କର, ମହାପ୍ରଭୁ କେଉଁ ସମ୍ପ୍ରଦାୟରେ କୁହ, ତୁ ସମ୍ପ୍ରଦାୟ ହେଇକି ରହିଥାଉ, ଆମର ତ ବ୍ରହ୍ମ ଆଦି ଗୋଟେ ସମ୍ପ୍ରଦାୟ, ତୁମେ ତ ମାନୁ ବି ନ, ଆମର ଦରକାର ବି ନାହିଁ, ଠିକ୍ ଅଛି, ଆମେ ହେଉଛୁ ମହାପ୍ରଭୁଙ୍କ ସମ୍ପ୍ରଦାୟର, ଆମେ କାହାକୁ ପୂଜା କରୁଛୁ, ଆମେ କାହା ନାମ ନେଉଛୁ, ମହାପ୍ରଭୁ ଯେଉଁ ସମ୍ପ୍ରଦାୟ ଆମେ ସେ ସମ୍ପ୍ରଦାୟର ଆଉ କ'ଣ ଯାଅ, ତୁମ ପଣ୍ଡିତ ହେଇଥା, ତୁମ କେତେ ବଡ଼ ଆସନ ତୁମେ ବସିଥାଉ, ସେ ହାବୁଡ଼ରେ ପଡ଼ୁନା ଜଣେ ପାଞ୍ଚ ପାଞ୍ଚ ପଇସାରେ ମୁଁ ତାକୁ ଉଡ଼େଇ ଦିଅନ୍ତି, ତୁମେ ଖାତା ଦେଖାଅ, ବହି ଦେଖାଅ, ଆମେ ଆମେ ଆମ ଖାତା ବହି ଦରକାର ନାହିଁ, ତୁମେ ତୁମେ ବିବାହ ହେଇଛ ଭାବିଲେ, ବୁଝିପାରୁଛ ନା, ତୁମେ ବିବାହ ହେଇଛ, ତୁମେ କହିବ ମୋତେ ବିବାହ ସାର୍ଟିଫିକେଟ୍ଟା ଦେଖିଲ, କି ମୋ ସ୍ତ୍ରୀଟା ପାଖରେ ଅଛି, ମୁଁ କ'ଣ ତୁମ ବିବାହ ସାର୍ଟିଫିକେଟ୍ଟା ଦେଖିବି, ମ ତୁମର ସିନା ବର୍ତ୍ତମାନ ଗୋଟେ ମ୍ୟାରେଜ୍ ସାର୍ଟିଫିକେଟ୍ କ'ଣ ନାହିଁ, ବର୍ତ୍ତମାନ ସବୁ କ'ଣ ତାର ଗଣ୍ଡଗୋଳ ହବ ବୋଲି ମ୍ୟାରେଜ୍ ସାର୍ଟିଫିକେଟ୍, ତୁମ ଗଣ୍ଡଗୋଳ ପାଇଁ ମ୍ୟାରେଜ୍ ସାର୍ଟିଫିକେଟ୍ ଦରକାର, ଆଉ ସ୍ୱାମୀ ସ୍ତ୍ରୀ ଅଛନ୍ତି, ତାଙ୍କର ପିଲା ହେଇସାରିଲେଣି, ତୁମେ କହିବ ତୁମେ ତୁମେ ମ୍ୟାରେଜ୍ ସାର୍ଟିଫିକେଟ୍ ଦେଖେଇଲ, ସିଏ ସେଭଳିଆ ସମ୍ପ୍ରଦାୟ ଦେଖେଇଲ, ଆମର କ'ଣ ସମ୍ପ୍ରଦାୟ ଦରକାର, ଆମ ବାହାଚୁରା ହେଇଗଲା, ଆମ ପ୍ରଭୁ ଏଇଠି ଅଛନ୍ତି, ଛୁଆ ପିଲା ଅଛନ୍ତି, ଆମେ କ'ଣ ଦେଖେଇବୁ ତୁମ ସମ୍ପ୍ରଦାୟ, ତୁମେ କି ପଣ୍ଡିତ ହେଇଥାଉ, ତୁମେ କେଉଁ ଗୋଟେ ଆସନ ରହିଥାଉ, ମୋର କ'ଣ ମିଳିବ ସେଥିରୁ, ଆମେ ତ ପୂଜା କରୁଛୁ, ଆମ ସ୍ତ୍ରୀ ଅଛନ୍ତି, ପିଲା ଅଛନ୍ତି, ଛୁଆ ଅଛନ୍ତି, ତୁମ ପିଲା ଛୁଆ ଅଛନ୍ତି, ତୁମେ କିଏ ମ୍ୟାରେଜ୍ ସାର୍ଟିଫିକେଟ୍ ମାଗିବ, ଆଉ ଦେଖୁନା ମୋ ପୁଅ ନା ଆମକୁ ଏଇ ମଣ୍ଟୁ ଆମ ଘର ଏଇଠି, ଆଉ ତୁମେ ମୋତେ କ'ଣ ମ୍ୟାରେଜ୍ ସାର୍ଟିଫିକେଟ୍ ମୋର କ'ଣ ଦରକାର, ସେଗୁଡ଼ା ଆମକୁ ଲୋକ ପଚାରିବ, ଆରେ ମୁଁ ତ ମହାମନ୍ତ୍ର ଗପ କରୁଛି, ତିଳକ ମାଳି କରୁଛି, ମହାପ୍ରଭୁଙ୍କୁ ପୂଜା କରୁଛି, ମୋର ସମ୍ପ୍ରଦାୟ ପଚାରିବ, ମୁଁ କେଉଁ ସମ୍ପ୍ରଦାୟ ନ ହୁଏ, ମୁଁ ତ ବାହା ହେଇସାରିଲିଣି, ଶଙ୍ଖା ଚୋଡ଼ି ଦେଖିଲଣି, ତୋ ପଣ୍ଡିତ ବି ରଖ ତୁମେ, ସେଗୁଡ଼ା ସବୁ ବେକାର, ସେଗୁଡ଼ା କଥା କେବେ ଶୁଣିବା କଥା ନାହିଁ, ସେ ତୁମେ ଜ୍ଞାନ, ତୁମେ ଜ୍ଞାନ ବେକାର ରଖ, ଆଉ ଲୋକ ତ ଆଜିକାଲି ତ ଏମାନେ ସବୁ କୋମଳ ଶ୍ରଦ୍ଧା ଲୋକ ନା, ଆଜିକାଲି କ'ଣ ଦୃଢ଼ ଆଚାର୍ଯ୍ୟଙ୍କୁ ନ ଭେଟିଲେ କ'ଣ ତୁମର ଶ୍ରଦ୍ଧା କୋମଳ ଅଛି, ଆମେ ନରକକୁ ଗଲେ ବି ଆମେ ଆମକୁ ବଦଳେଇ ପାରିବେନି, ଆମର ଭଜନ ହେଉନି ଅଲଗା କଥା, ଆମେ କୃଷ୍ଣ ନ ପାଇପାରୁ, ଚେଞ୍ଜେସ୍ କରିପାରିବୁନି ଆମର ଆଇଡିଆକୁ, କେହି ବି ଆମ ମନ ଭିତରେ ଢୁକି ପାରିବେନି, କେତେ ବଡ଼ ଜ୍ଞାନୀ ପଣ୍ଡିତ ସଂସାର ବଡ଼ ରସିକାଲେ ଆମ ମନ ଭିତରେ ଢୁକି ପାରିବେନି, କାହିଁକି ଆମେ ଦେଖିକି ଆସିଲୁ ଆଚାର୍ଯ୍ୟମାନଙ୍କୁ, ଆଉ ଆଖି ଆଗରେ ଦେଖିଦେଉଛୁ, ଆଉ ତାଙ୍କ କୃପାଟା ଉପଲବ୍ଧି କରୁଛୁ, ପ୍ରଭୁପାଦଙ୍କର ତାଙ୍କର ଶିଷ୍ୟମାନଙ୍କର ଯେଉଁ କୃପା ସେ ଢାଳିଛନ୍ତି, କେଉଁ ସମ୍ପ୍ରଦାୟର ଜିନିଷଟା ଆମେ ଆମେ ଆମକୁ ଭୁଲିଦେବୁ କି, ଆଉ କୋମଳ ଲୋକଙ୍କ ଭିତରେ ଯାହାର କୋମଳ ଶ୍ରଦ୍ଧା ସେ ରାତାରାତି ବଡ଼ ହେବାକୁ ଚାହୁଁଛି, ସେ କ'ଣ କରେ ସମ୍ମାନ ପାଇବା ପାଇଁ, ଆକୁ ସମ୍ମାନ ଦେ, ତାକୁ ସମ୍ମାନ ଦେ, କିନ୍ତୁ ହେଲେ ଗୁରୁ ବୈଷ୍ଣବଙ୍କୁ ସମ୍ପ୍ରଦାୟର ଆଚାର୍ଯ୍ୟମାନଙ୍କୁ ସମ୍ମାନ ଦେବନି, ଏଇଟା ସବୁ ସମ୍ମାନ ପାଇବା ଆଶାରେ ବା ନିଜ ବଡ଼ ହେବା ଆଶାରେ ସେସବୁ ଖାଲି ରେସ୍ପେକ୍ଟ ଦେବାକୁ ଶିଖିବ, ଗୋଟେ ଭାବ ପ୍ରବଣତା ତାର ସେଥିରେ ପଶିଯିବ, ଅଲଗା ଫିଲୋସଫିଟା ମୁଣ୍ଡ ଭିତରେ ଆଉ କ'ଣ, ପଶିଗଲା ତାଙ୍କ ମୁଣ୍ଡରେ, ତାଙ୍କୁ ବୁଝେଇଦେଲେ, ସେ ଯାଇ ବିଶ୍ୱନାଥ ଚୌଧୁରୀ ଠାକୁର ପାଖରେ ପହଞ୍ଚିଲେ, କହିଲେ ଦେଖ ତୁମର ସମ୍ପ୍ରଦାୟ ଗୌଡ଼ୀୟ କିଛି ଗୋଟେ ସମ୍ପ୍ରଦାୟ ନୁହେଁ, ତୁମର ତ ଭାଷ୍ୟ ନାହିଁ, ସମ୍ପ୍ରଦାୟ କେମିତି ହବ, ଆଉ ସେଥିପାଇଁ ଗୋବିନ୍ଦଙ୍କର ପୂଜା ଆରତୀ କିଏ କରିବେ, ରାମାନନ୍ଦୀ ମାନେ କରିବେ, ଗୌଡ଼ିଆମାନେ କରିପାରିବେ, କାରଣ ଏବେ ବି ଗୌଡ଼ିଆମାନେ କରୁଛନ୍ତି, ଆମର ସେଠି ଯେଉଁ ବେଙ୍ଗଲୀ ମହାପ୍ରଭୁ ବେଙ୍ଗଲୀମାନେ ଯାଉଥିଲେ, ବେଙ୍ଗଲୀ ଓଡ଼ିଆ ହେଉଛନ୍ତି ରସିକ, ଆଉ ଓଡ଼ିଆଙ୍କ ଠାରୁ ବେଙ୍ଗଲୀ ହେଲେ ରସିକ, ବେଙ୍ଗଲୀମାନେ ରସିକ ନା, ଆଉ ମହାପ୍ରଭୁ ସେଠି ଆସିଛନ୍ତି, ତା ରସଟା ଅଛି ନା, ମନା କରିଦେଲେ ହବ, ସେ ଭଜନ ଗାଇବେ ମହାମନ୍ତ୍ର ଗାଇବେ କେବେ ପାରିବନି, ତାଙ୍କୁ ତାଙ୍କର ରସ ଅଛି, ଭୂମିର ଗୋଟେ ଅଛି ନା, ଯେମିତି ବ୍ରଜବାସୀ ମାନେ ଉତ୍ତର ଭାରତୀୟ ଲୋକମାନେ, ତାଙ୍କ ଧର୍ମଟା ତାଙ୍କର ସ୍ୱାଭାବିକ ଜିନିଷ, ତାଙ୍କର ଗୋଟେ ରସ ଅଛି ତାଙ୍କ ହୃଦୟରେ, ସେଟା ହବନି, ଆଉ ସେ ବେଙ୍ଗଲୀ ମାନେ ରସିକ, ତାତ୍କାଳିକ ପରିସ୍ଥିତି ବର୍ତ୍ତମାନ ପରିସ୍ଥିତି କଥା ମୁଁ କହୁନି, କିନ୍ତୁ ଭକ୍ତିନାଥ ଠାକୁରଙ୍କ ଷ୍ଟେଟମେଣ୍ଟ ପଢ଼ୁଥିଲେ, ତାଙ୍କ ଲେକ୍ଚର ସେ ଲେଖିଛନ୍ତି, ମୁଁ ଜଗତ ସାରା ବୁଲିକି ଆସିଲି, ସାଉଥ୍ ଇଣ୍ଡିଆ ଯାଇଥିଲି, ଲେଖୁଛନ୍ତି ମୁଁ ଦକ୍ଷିଣ ଭାରତ ଯାଇଥିଲି, ବହୁ ଜ୍ଞାନୀମାନଙ୍କୁ ଭେଟିଲି, ପଣ୍ଡିତମାନଙ୍କୁ ଭେଟିଲି, କିନ୍ତୁ ଆମ ବେଙ୍ଗଲୀ ଭଳିଆ କେହି ଭାବୁକ ନାହାନ୍ତି, ବେଙ୍ଗଲୀ ଭାବୁକ ଆଉ ବହୁତ ଭାବୁକ ସେମାନେ ମହାପ୍ରଭୁଙ୍କର, କାରଣ ଭୂମିର ଗୋଟେ ଭୂମିର କିଛି ପ୍ରାଧାନ୍ୟତା ରହିଛି ନା, ଭୂମିର କିଛି ପ୍ରାଧାନ୍ୟତା ରହିଛି, ଆଉ ଉତ୍କଳର ପ୍ରାଧାନ୍ୟତା ରହିଛି, ଉତ୍କଳ ଭୂମି ଗୋଟେ ସଂସ୍କାର ଭୂମିର, ଏତିକି ଏଠି ବୈରାଗ୍ୟ ସେବକ ଭୂମି, ଏଇଟା ଉତ୍କଳ ଭୂମି, ଉତ୍କଳ ଦେଖ ସେବକ ଯୁଆଡ଼େ ଯେଉଁ ଦେଖିବେ ସବୁ ସେବକ, କାହିଁକି ଆମର ଏଠି ରହିଲେ ଜଗନ୍ନାଥ, ଆଉ ସେବାଟା ତାଙ୍କର ଓଡ଼ିଆ ଛୁଆ ସବୁ ସେବା, ତାଙ୍କର ସେବକତା ବିଶ୍ୱସାରା, ତୁମେ ଯେଉଁ ଇସ୍କନ ମନ୍ଦିର ଯାଅ, ଯେଉଁଠି ଯାଅ, ଦେଖିବ ଓଡ଼ିଆ ଛୁଆ ପୂଜାରେ ଥିବେ, ସବୁଆଡ଼େ ସେବକ ସେ ଥିବେ, କାରଣ ଭୂମିର ସଂସ୍କାର କିଛି ରହିଛି ନା, ଭୂମିଟା ସେଇଟା ଦେବ ଆମର, ଏଇଟା ଆମର ପୂଜା ସେବା, ଆମର ନିତ୍ୟ ବୃତ୍ତି, ଆମ ଜାଗା ଜଗନ୍ନାଥ, ଆମର ଠାକୁର ଦେଶଟା ନା, ଆଉ ଇଏ ସବୁ ଆମର ବୃନ୍ଦାବନ ମାୟାପୁର ଯୁଆଡ଼େ ଜଗତରେ ଅଛି, ସବୁ ଦେଶଠାରୁ ଆମ ଉତ୍କଳ ହେଉଛି ଠାକୁର ଦେଶ, କାହିଁକି ଦେଖିଲ କେତେ ଠାକୁର ଅଛନ୍ତି ଦେଖିଲ କୋଉଠି, ଜଗନ୍ନାଥ କଳିଯୁଗର ଦେବତା ରହିଲେ, ତୁମେ ଦେଖ କେତେ ଆଲାରନାଥ, ଗୋପୀନାଥ, କ୍ଷୀରଚୋରା ଗୋପୀନାଥ, କେତେ କ'ଣ ଖାଲି ଠାକୁର ସବୁ ଆମର, ଏଇ ଆମର କେନ୍ଦ୍ରାପଡ଼ାରେ ବଳଦେବଜୀଉ, ଏଠି ଆମର ଏଇ ସବୁ ପ୍ରତ୍ୟକ୍ଷ ଦେବତା, ସବୁ ପ୍ରତ୍ୟକ୍ଷ ଦେବତା ସେବକ, ପୁଣି ବଂଶ ପରମ୍ପରାର ସେବକ ଦେଖୁନା କେତେ ବହୁ ସେବକ। ଆଉ ସେମାନେ ତ ରାମାନନ୍ଦୀ ମାନେ ସବୁ ସେବା କରିବେ। ଆମର ଗୋଡ଼ିଓ ମାନେ ବର୍ତ୍ତମାନ ସୁଦ୍ଧା ଅଛନ୍ତି, ସନାତନ ଗୋସ୍ୱାମୀ ଗୋଡ଼ିଓ ମାନଙ୍କୁ ଦେଖା ଦେଇଥିଲେ, ସେମାନେ ଯାଇକି ସେଠି ଏବେ ତାଙ୍କ ବଂଶ ପରମ୍ପରା ସେବା କରୁଛନ୍ତି ନା କୋଉଠି, ଜୟପୁରରେ। ଆଉ ଗୋଡ଼ିଓ ତିଳକ ନା, ଆଉ ସେମାନଙ୍କର ଦେଲେ ଆଉ ଇଏ ରାଜା, ତ ରାଜା ଇଏ ବିଶ୍ୱନାଥ ଚକ ଠାକୁର ଘର ପହଞ୍ଚିଲେ, ପହଞ୍ଚି ତାଙ୍କୁ ପ୍ରାର୍ଥନା କଲେ, କହିଲେ ଆଜ୍ଞା ଆପଣଙ୍କୁ ଯିବାକୁ ପଡ଼ିବ, ସେମାନେ ପଣ୍ଡିତମାନେ ମନା କରୁଛନ୍ତି, ଗୋଡ଼ିଓ ମାନେ ଆରତୀ କରିପାରିବେନି, ପ୍ରଥମେ ହବନି ଆରତୀ, ରାମନନ୍ଦୀ ମାନେ କରିବେ। ଆଉ ବିଶ୍ୱନାଥ ଠାକୁରଙ୍କୁ ବାଧିଲା, ଆଉ କହିଲେ ମୋର କଣ ବୟସ ଅଛି, ମୁଁ ବ୍ରଜଧାମ ଛାଡ଼ିକି ଯିବି, ତା ବୟସ ବହୁତ ହେଲାଣି, ପ୍ରଚୁର ବୟସ ହେଇଗଲାଣି। ତାପରେ ଏଇ ଜ୍ଞାନ ଚର୍ଚ୍ଚା ଗୁଡ଼ାକ ଲୋକଗୁଡ଼ା ଆମକୁ ଡିଫିଟ୍ କରିବା, ରସିକମାନଙ୍କର ଆଉ କିଛି ଆବଶ୍ୟକ ନାହିଁ, ରସିକ ମାନେ ସେମାନେ ତ ରସିକ ହେଇଗଲେଣି ନା, ସବୁ ଶାସ୍ତ୍ର ରଚନା କରିସାରିଲେଣି। ସିଏ କହିଲେ କଣ ଇଏ ସବୁ, ମୁଁ ସେଠିକି ଆଉ ଯିବି ଏ ବୟସରେ, ତେଣୁ ତାଙ୍କର ପଠେଇଲେ କାହାକୁ, ବଳଦେବ ବିଦ୍ୟାଭୂଷଣ ତାଙ୍କୁ ଶିକ୍ଷା ଗୁରୁ ରୂପରେ ଗ୍ରହଣ କରିଥିଲେ, ତାଙ୍କୁ ପଠେଇଲେ ତୁମେ ଯାଅ, ତୁମେ ଜୟପୁର ରାଜାଙ୍କ ପାଖକୁ ଯା। ଆଉ ଇଏ ଇଏ ଯୋଉ ସଙ୍ଗ କରିଥିଲେ କିଏ, ଜ୍ଞାନଟା କିଛି କାମ କରେ ନା, କାମ କରେ ମାନେ ଜ୍ଞାନର ମୂଲ୍ୟ ନାହିଁ ବୋଲି ମୁଁ କହୁନି, ଜ୍ଞାନଟା ଆଧାର ତିଆରି କରିଦେବ, ଆଧାର ତିଆରି କରିଦେବ ମାନେ ତୁମର ଫାଉଣ୍ଡେସନଟାକୁ କ୍ଲିଅର କରିଦେବ, ତୁମେ କଣ ଜାଣିଦେବ ଏଇ ଜିନିଷଟା ଏୟା, ଏଇ ଜିନିଷଟା ଏୟା, ଏଇ ଜିନିଷଟା ଏୟା। କିନ୍ତୁ ଇଏ ଯୋଉ ପରମ୍ପରାର ଜ୍ଞାନଟା ହେଉଛି କ'ଣ, ଗୋଟେ ଏଇଟାକୁ ପ୍ରଭୁପାତ କୁହନ୍ତି ଟ୍ରାନ୍ସଡେଣ୍ଟାଲ ନଲେଜ, ସବୁବେଳେ ଦେଖିଲେ ଖାଇଦେବ ଦିବ୍ୟ ଜ୍ଞାନ। ଜ୍ଞାନଟା ତୁମ ଭିତରେ ସିନା ଗୋଟେ ନଲେଜ ଦେଇଦେଉଛି, କିନ୍ତୁ ଦିବ୍ୟ ଜ୍ଞାନଟା କ'ଣ, ଈଶ୍ୱର ସମ୍ବନ୍ଧରେ, ଚିତ୍ ବସ୍ତୁ ସମ୍ବନ୍ଧରେ ଜ୍ଞାନଟା ଦେବ। ଜ୍ଞାନ ଆଉ ଦିବ୍ୟ ଜ୍ଞାନ ଭିତରେ ପାର୍ଥକ୍ୟ କ'ଣ, ଆମେ ଗୋଟେ ଶ୍ଳୋକ ପଢ଼ିଦେଲେ ମନ ଏମିତି ସଂଯମ ହୁଏ, ଏଇଟା କ'ଣ ହେଲା, ଜ୍ଞାନଟା ହେଲା, ଏଇଟା ଆମର ଫାଉଣ୍ଡେସନକୁ କ୍ଲିଅର କରି ରଖିଦେଲା। କିନ୍ତୁ ଦିବ୍ୟ ଜ୍ଞାନ ପ୍ରାପ୍ତ ନହେଲା ପର୍ଯ୍ୟନ୍ତ ସେଟା ଆମେ ବୁଝିପାରିବାନି। ଯେମିତି ମହାମନ୍ତ୍ରରେ ମାଧୁର୍ଯ୍ୟ ପ୍ରେମଟା ରହିଛି, ସେଥିରେ କୃଷ୍ଣ ପ୍ରାପ୍ତି ଆମକୁ ବୁଝିପାରୁଛେ, ମନ୍ତ୍ର ମୂର୍ତ୍ତି ରୂପ ହେବେ ବୁଝିପାରୁଛେ, କିଛି କିଛି ବୁଝିହେବ। ମନଟା ଅପ୍ରାକୃତ ଶକ୍ତି ବା ଇନ୍ଦ୍ରିୟ ମାନେ ଚିତ୍ବୃତ୍ତି କୃପାବୃତ୍ତି ପ୍ରାପ୍ତ ହେଲେ ସେମାନେ ସବୁ କୃଷ୍ଣ ଉନ୍ମୁଖ ହୁଅନ୍ତି, ଏଇଟା କିନ୍ତୁ ବୁଝିପାରୁଛେ, ଦିବ୍ୟ ଜ୍ଞାନ କିଛି ବୁଝିହେବନି, ଏଟା କିଛି ବୁଝିପାରିବ। ଦିବ୍ୟଜ୍ଞାନଟା ଆସିବା ଲେଖି ନା, ଦିବ୍ୟଜ୍ଞାନ ହୃଦେ ପ୍ରକାଶିତ ତେନ ବ୍ରହ୍ମ ହୃଦୟ ଆଦି କବୟ ମୁହନ୍ତି ୟତ୍ ସ୍ୱୟଂ। ହୃଦୟ ସବୁ ହୃଦୟ ଜିନିଷଟା ନା, ଆଉ ସେତେବେଳେ ପ୍ରାର୍ଥନାର ପଥଟା ନା, ମୁଁ ଏ କଥା କହୁଥିଲି ନା, କରୁଣାର ପଥଟା, ଇଏ କରୁଣାଟା ପ୍ରାପ୍ତ କରିଦେଇଛନ୍ତି କିଏ, ଢାଳିଦେଲେ ବିଶ୍ୱନାଥ ଚକ ଠାକୁର ତାଙ୍କ ଉପରେ ସବୁ ଢାଳିଦେଲେ କୃପା, କାହିଁକି ଗୋଟେ ସମ୍ପ୍ରଦାୟ ମର୍ଯ୍ୟାଦା ନା, କହିଲେ ମୁଁ ତ ଯାଇପାରିବି, ସେତେବେଳେ ସିଏ ହିଁ ଥିଲେ ଗୌଡ଼େଶ୍ୱର ବ୍ରଜଭୂମି ବ୍ରଜଧାମଟା, ଗୋଡ଼ିଓମାନଙ୍କର ଗୋଡ଼ିଓମାନେ ସବୁବେଳେ ରାଜା ହଉଥିଲେ ନା, ଆଉ ଗୋଡ଼ିଓମାନଙ୍କର ରାଜା ହଉଥିଲେ। ଆମର ଯେହେତୁ ସେବା ପରିପାଟି ବର୍ତ୍ତମାନ ବଢ଼ିଗଲା, ଆଉ ଶ୍ରଦ୍ଧା କରିକି ଗୋଟେ ସମ୍ପ୍ରଦାୟ ମର୍ଯ୍ୟାଦା ରଖିବା ପାଇଁ ଆମକୁ ଆଉ ସମୟ ନାହିଁ, ସେଭଳିଆ ସଂସ୍କାର ଦରକାର ବାଲ୍ୟବେଳୁ। ତାପରେ ଭଗବାନ ପଠେଇବେ ନା, ଆଉ ତୁମେ ପଢ଼ିକି ଯୁକ୍ତି ତର୍କ ଭଲ ମନ୍ଦ କରିକି କ'ଣ ଆଜିକାଲି ପାରିବ, ସେମିତି ହବନି, ଇମ୍ପୋର୍ଟ ସବୁ ଜିନିଷ ଅଲଗା। ଏଇ ଯେଉଁ ପ୍ରଭୁପାଦଙ୍କର ଯେଉଁ କଥା ତୁମେ ଶୁଣ, ସବୁ ଦେଖିବ ଏ ଆମ ଗୁରୁଦେବଙ୍କର କଥା ସବୁ ଶୁଣିଛୁ, ସେସବୁ ଅଲଗା ଜିନିଷ। ପ୍ରଭୁପାଦଙ୍କର ତ ପୁରା ଗୋଟେ ବିଶ୍ୱକୁ, ବିଶ୍ୱ ଗୋଟେ ଏକ ନମ୍ବର ନାସ୍ତିକ ବି ସେ କନ୍ଭିନ୍ସ କରିଦେବେ, ତାଙ୍କର ଯେଉଁ ତାଙ୍କର ଯେଉଁ ଷ୍ଟେଟମେଣ୍ଟ ଗୁଡ଼ା, ସେ ତୁମେ ଜାଣିଛ, ତୁମେ ଭାବୁଛ କ'ଣ, ମୁଁ ଏଇଟା ଜାଣିଛି, ପ୍ରଭୁପାଦ ଯାହା କହୁଛନ୍ତି ତୁମେ ଭାବ, ଏଇଟା ତ ଜାଣିଛି, ତୁମ ଲାଗିବ ଏଇଟା ମୁଁ ଜାଣିଛି, ତୁମେ ଜାଣିଲେ ବି ତୁମେ ସେଇଟାକୁ କରିପାରିବନି, କି ତୁମେ କୁହ ବି ସେତିକି ଇନ୍ଫ୍ଲୁଏନ୍ସ ହବନି, ପ୍ରଭାବଶାଳୀ ହବନି, କିଛି ହବନି। ତାର ଏଇ ଜ୍ଞାନ କଥା ମୁଁ ଆଗରୁ ଗୋଟେ ଛୋଟ ଉଦାହରଣ ଦେଉଥିଲି ନା, ସେ କିଏ ମୋତେ ଗୋଟେ ଭିଡ଼ିଓଟେ ଛାଡ଼ିଥିଲା, ଏଇଟା ମଝିରେ ମଝିରେ ଛୁଆ ଗୋଟେ ସବୁ କିଏ କୁଆଡ଼େ ଛାଡ଼ି ଦେଉଛନ୍ତି, ସେ ଛୋଟ ଛୁଆଟା ହିନ୍ଦୀରେ ସବୁ କହୁଛି ମୁଁ ବାହାହେବି, ସେ 3-4 ବର୍ଷର ଛୁଆ, ସେ ପୁରା ହିନ୍ଦୀରେ ଛାଡ଼ୁଛି, ତା କତିରେ କଲମ ଲୋକ ସବୁ ଭେଟିଛନ୍ତି, ତୁମେ ଶାଦୀ କର ନା, ନା ହଁ ମୁଁ ଶାଦୀ କର ନା, ସେ ଏଇଠି ଗୋଟେ ଛୁଆଟେ କିସକୁ ଶାଦୀ କର ନା, ସେ ଗୋଟେ କହୁଛି ଏ ଦିଦି କୁ ଶାଦୀ କର ନା, ଦିଦି କହୁଛି ପୁଣି ତାକୁ ବାହାହେବି, ଆଚ୍ଛା ତାର ଷ୍ଟେଟମେଣ୍ଟ ଯୋଉଟା ମୁଁ ବାହାହେବି ନା, କ୍ୟା କରେଗା ଶାଦୀ କରିନେ କେବଳ କ୍ୟା ହଗା ନା, ଫିତାଜି କହିଲେ ଓ ଚପାଟି ବନାଏଙ୍ଗେ, ଇଏ କରେଙ୍ଗେ, ଓ କରେଙ୍ଗେ, ସେ ଓ କରେଗି, ଓ କରେଗି, ସେ ତାର କହୁଛି ସବୁ, ତା କହୁଛ ସେ ଉମର ତଠୁ ବଡ, ସେ ଛୋଟ ଛୁଆ କହୁଛନ୍ତି, ହଁ ଠିକ ମୁଁ ତାକୁ ବାହାହେବି, ଆଚ୍ଛା ତାର ସେ ଯୋଉ ଜିନିଷ ଗୁଡାକ କଣ, ସେଇଟା ନଲେଜ ନା, ଖାଲି ଗୋଟେ ଶୁଣିକି କହୁଛି ବାହା ହଉଛନ୍ତି, ମୁଁ କହିଦେଉଛି, ସେ କଣ ବିବାହର ଫିଲିଂ କିଛି ଅଛି ନା, କିଛି ତାର ଜ୍ଞାନ ଆସିଛି କିଛି ନାହିଁ। ଜ୍ଞାନଟା ଏଇଆ, ଏ କରୁଣା ଦ୍ୱାରା ଯୋଉ ଦିବ୍ୟ ଜ୍ଞାନଟା ଆସେ ସେଇଟା ଯୋଉ ଅଲଗା, ଇଏ ତ ଚକ୍ରପାଦଙ୍କର କୃପାଟାକୁ ପୁରା ଢାଳିଦେଲେ, କାରଣ ସମ୍ପ୍ରଦାୟକୁ ମର୍ଯ୍ୟାଦା ରଖିବାକୁ ପଡ଼ୁ, ତୁମେ ଯାଅ ଆଉ। ଇଏ ଆସିଲା, ଇଏ ଆସିକି ଯୁକ୍ତି କଲେ କାହା ସାଙ୍ଗରେ? ରାମାନନ୍ଦୀଙ୍କ ସାଙ୍ଗରେ। ରାମାନନ୍ଦୀ ସାଙ୍ଗରେ ଯୁକ୍ତି କଲେ, ରାମାନନ୍ଦୀ ମାନେ କହିଲେ ତୁମର ଭାଷ୍ୟ ଦେଖାଅ। ଇଏ କହିଲେ ଆମର ତ ଅକୃତିମ ଭାଷ୍ୟ ହେଉଛନ୍ତି ଶ୍ରୀମଦ ଭାଗବତମ, ବ୍ୟାସ ତ ଲେଖିସାରିଛନ୍ତି ସବୁ, ଆମର କଣ ଦରକାର? ଭାଗବତ ପୁରାଣ ହେଲା ଆମର ଶାସ୍ତ୍ର ଆଉ, ଭାଗବତରେ ଆଦି ମଧ୍ୟ ଅନ୍ତେ ଭାଗବତ ଏହି କହେ କୃଷ୍ଣ ଭକ୍ତି ନିତ୍ୟ ସିଦ୍ଧ ଅକ୍ଷୟ ଅଧ୍ୟାୟ। ସବୁଆଡ଼େ ଭାଗବତର ଆଦି ମଧ୍ୟ ଅନ୍ତରେ ତିନିଟା ଜିନିଷ, ସବୁଆଡ଼େ ଗୋଟେ ଜିନିଷ ପ୍ରତିପାଦ କରାଯାଇଛି। କ'ଣ? ଆଦି ଅନ୍ତ ମଧ୍ୟ ଭାଗବତ ଏହି କହେ କୃଷ୍ଣ ଭକ୍ତି ନିତ୍ୟ ସିଦ୍ଧ ଅକ୍ଷୟ ଅଧ୍ୟାୟ। ଅକ୍ଷୟ ଆଉ ଅବ୍ୟୟ କୃଷ୍ଣ ଭକ୍ତି, ଆଉ ସେ ତ କୃପା ପାଇଛନ୍ତି, ସେ ଗଲେ ସେଇଟା ଭାଗବତଙ୍କୁ ଦେଖେଇଲେ ଭାଗବତ। ଆରେ ବାବା, ଏଟା ନିଜ ବଂଶର କଥା, ନିଜ ଘର କଥା, ନିଜ ଘର କଥାଟା ଆଉ ଯିଏ ଯେତେ ପ୍ରକାର ଗ୍ଲୋରିଫିକେସନ କରି କହୁ କେବେ ସମାନ ହେଇପାରିବ? କେବେ ହବନି। ତା ଘର କଥାଟା ଆଉ ସେ କେବେ କହିପାରିବନି। ତୁମ ବାପା ବିଷୟରେ, ମା ବିଷୟରେ ତୁମେ ଯାହା କହିପାରିବ, ତାକୁ କିଏ ଆଉ ଗୋଟେ ଶୁଣିକି କିଏ କିଛି ଖବର ନେଇ, ସେ ଯେତେ ତୁମ ଗାଁ ଲୋକ ସେ କହିପାରିବେ? କେବେ କହିବ? ସେ କହିଲେ କାରଣ ଭାବ କିଛି ଆସିବନି, କେବେ ଆସିବ? ସେଭଳି ଭାଗବତ ଯିଏ ଯେତେ ସମ୍ପ୍ରଦାୟର ଲୋକ ଯେତେ ବଡ଼ ପ୍ରବଚକ ଦଉ, କେବେ ହେଇପାରିବନି, କେବେ ସେ ରସ ଆସିବନି, କେବେ କୃଷ୍ଣ ଭକ୍ତିର ଯାହା କୁହନ୍ତି ଯେଉଁ ପରିପୃଷ୍ଟତା ଆସିବନି, ଯେପର୍ଯ୍ୟନ୍ତ ସେ ମହାପ୍ରଭୁଙ୍କ ଆସିନାହାନ୍ତି। ସେଥିପାଇଁ ସ୍ୱରୂପ ଦାମଦର ଡାଇରେକ୍ଟ ଇଣ୍ଡିକେସନ କରିଦେଲେ ନା, କାରଣ ସେଟା ହେଉଛି ସବୁ ଭାଗବତଟା ଭକ୍ତାଶ୍ର, ସବୁ ଭକ୍ତଙ୍କର ଚରିତ୍ରଟା, ଆଉ ଭକ୍ତିର ପ୍ରଭାବଟା ରହିଛି। ରାଧାରାଣୀଙ୍କ କୃପା ନ ପାଇଲେ ତୁମେ କେମିତି ଭାଗବତ କହିବ? ଶ୍ରୀ ସୁଖ ଉପାଜ କହୁଛନ୍ତି, ରାଧାରାଣୀଙ୍କ ସୁଖ କହିଛନ୍ତି, ଆଉ ରାଧାରାଣୀ ସେ ନିଜେ ମହାପ୍ରଭୁ। ସେଥିପାଇଁ ସ୍ୱରୂପ ଦାମଦର କହିଲେ ଯାହା ଭାଗବତ ପଢ଼, ବୈଷ୍ଣବର ସ୍ଥାନ ଏକାନ୍ତ ଆଶ୍ରୟ କର ଚୈତନ୍ୟ ଚରଣେ। ଭାଗବତ ପଢ଼ିବା ସହିତ ଚୈତନ୍ୟ ମହାପ୍ରଭୁଙ୍କର ଆଶ୍ରୟ କ'ଣ ଆବଶ୍ୟକ ରହିଛି? ଏଇ ଗୋଟିଏ ପଦରେ ଗୌଡ଼ୀୟମାନେ ହେଉଛନ୍ତି ଧନୀ ସମସ୍ତଙ୍କୁ। ଆମେ ଘୃଣା କରୁନା ଅଲଗା ସମ୍ପ୍ରଦାୟରେ, ବହୁତ ବଡ଼ ବଡ଼ ଜ୍ଞାନୀ ଲୋକ ଅଛନ୍ତି, ମୁଁ ଶୁଣି ତାଙ୍କ ସବୁ, ମୁଁ ଭାରି ଜଜମେଣ୍ଟ କରିବା ପିଲା, ମୁଁ ଜ୍ଞାନର ନୁହଁ, ଆଉ ଦେଖେ ଏମାନେ କ'ଣ କହୁଛନ୍ତି। ଏମାନେ ଟାଣି ଘୋଷାରି ଏଠି ତାଙ୍କ ଆଡ଼କୁ ନେଉଛନ୍ତି, ମୁଁ ବଡ଼ ବଡ଼ ପ୍ରବଚନମାନଙ୍କର କେସ ଆଣି, ମୁଁ କାଇଁ ମିଛ କଥା କହିବି, ମୁଁ ଜଜ୍ କରେ ଆଣି। ସେ ବଡ଼ ବଡ଼ ସବୁଠୁ କୋଟିଏ ଟଙ୍କା ନେଉଥିବା କଥାକାରର କଥା ମୁଁ ଆଣିକି ଶୁଣେ, ସେ କ'ଣ କହୁଛି, ଦୁଇ ପଦ ଶୁଣିବି, ଦ୍ୱିତୀୟ କେସରେ ଶୁଣି ତାର ବନ୍ଦ କରିଦେବି, ହା ଏ ଲୋକ ଏହା କହୁଛି ଆଉ କଲଚର କରିକି। ଆଉ ସମ୍ପ୍ରଦାୟ ଶିକ୍ଷାଟା ଦେଖିବାକୁ ପଡ଼େ ନା, ସେମାନେ କ'ଣ କ'ଣ କହୁଛନ୍ତି, ନା ଆଙ୍କର ଏଠି ତ୍ରୁଟି ରହୁଛି, ଆମାନେ ଏଇ ଜିନିଷ କହୁଛନ୍ତି, ଏଇଟା ଅପରାଧ, ଭକ୍ତି ଅପରାଧରା ଆଉ ହବନି। କାହିଁକି ଏଇଟା ବଂଶ ପରମ୍ପରାର କଥା ନା, ଭାଗବତ ସହିତ ଚୈତନ୍ୟ ମହାପ୍ରଭୁଙ୍କର କ'ଣ ସମ୍ପର୍କ ରହିଲା? ବଳଦେବ ବିଦ୍ୟାଭୂଷଣ ଏ ପାଇଁ ତାଙ୍କୁ ଗ୍ରହଣ କରିଦେଲେ କାହାଙ୍କୁ, ଚକ୍ରିପାଦଙ୍କୁ, କାରଣ ଇଏ ତ ମହାପ୍ରଭୁଙ୍କର ସବୁ ଇଏ ନା, ରସ ଆସିବ ମହାପ୍ରଭୁଙ୍କ ଧରରେ ତୁମର କେବେ ବିପ୍ରଲମ୍ବ ରସ, ଏ ଯୋଉ କୁହନ୍ତି ଉନ୍ମୁଖତା, କୃଷ୍ଣ ସେବା କରିବାର ଯୋଉ ଭାବନାଟା, ଏସବୁ ନାହିଁ, ଏସବୁ କିଛି ନାହିଁ। ଏ ବ୍ରଜକୁ ମୁଁ ଯାଉନି, ବ୍ରଜରେ ବ୍ରଜଭୂମି ତ ରାଧାରାଣୀଙ୍କ ଭୂମି, ଆମର ତ ସ୍ୱଭାବ ସେ, ଆମେ ତ ସମ୍ପ୍ରଦାୟ ନିଷ୍ଠ ଲୋକ, ଆମର ସମ୍ପ୍ରଦାୟ ଭିକ ମାଗିକି ଖାଇବୁ ବରଂ ପତନ ହେଇଯିବ ସମ୍ପ୍ରଦାୟ ଆଚାର୍ଯ୍ୟ। ଏ ଯେଉଁ ବ୍ରଜରେ ଯେତିକି ମନ୍ଦିର ସବୁ ଗାଁ ଗହଳିରେ ଅଛି, ସେଠି କ'ଣ ସେବା ପୂଜା କ'ଣ ଆମର ଗୋଡ଼ିଓ ଭଳିଆ ଅଛି? କିଛି ନାହିଁ, ଶୁଖିଲା ମତେ ଲାଗେ, ଏଠି ଷ୍ଟିଲ ଢାଳର କ'ଣ ପୂଜା, କିଛି ନାହିଁ, ସେ ଶୁଖିଲା ରୁଟି ଦିରା ଲଗେଇଦେବେ। ରାଧାରାଣୀଙ୍କର ସେଠି ରାଧାଙ୍କ ଧାନ ଶୁଖିଲା ରୁଟି କ୍ଷୀର ଲାଗେ ନା, ଏ ବ୍ରଜରେ ମାକ୍ସିମମ୍ ମନ୍ଦିର ସେୟା ଲଗେଇଦେବେ, ଏଠି ଗୋଟେ ସବ୍ଜି, ସେ ଆଳୁ ସବ୍ଜି, ସେ ଯେଉଁ ବ୍ରଜରେ ମୁଁ ଯାଏ, ଆଗରୁ ସବୁ ଏକୁଟିଆ ଗୋଟେ ବୁଲୁଥିଲି, ଆଗରୁ ତ ଆମ ଜୀବନ ଅଲଗା ଥିଲା, ଗୁରୁଦେବ ବଦଳେଇ ଦେଲେ ଆମକୁ ସବୁ ପ୍ରଭୁପାତ ଟାଣିକି ଆଣିଲେ, କାରଣ ସଙ୍ଗ ଭୟରେ ମୋତେ ଭାରି କଳି ଝଗଡ଼ାକୁ ଭୟ ଲାଗେ, ମୋ ଜୀବନ ସବୁଠୁ ଭୟ ହେଲା କଳି ଝଗଡ଼ା, ସେଥିପାଇଁ ମୁଁ ସବୁ ଏକୁଟିଆ ରହିବା ଭଲ ପାଏ, ବୃନ୍ଦାବନ ଗଲେ ଏକୁଟିଆ ବୁଲିବି, ସେ ଉଚ୍ଚ ଗାଁ ଆଉ ସେ ଭିତରେ ଯେଉଁ ଗୋଟେ ଗାଁ ଅଛି କ'ଣ, ସେଠି ଥରେ ଯାଇଥିଲି ଏକୁଟିଆ, ରାତିରେ ସେଠି ରହିଲି, ସେ ମନ୍ଦିର ନନା କହିଲେ ନା ଆଜି ଟିକେ ରାତିରେ ରହିଲି, କହିଲା ହର କାରଣ ଡ୍ରେସ୍, ସେ ଠାକୁରଙ୍କ ଡ୍ରେସ୍ ପୂଜାରେ ଥିଲେ, ଡ୍ରେସ୍ ଆଣିବି, ଆଉ 10-15 ଦିନ ଫାଙ୍କା ଯେଉଁ ମିଳେ ଯାଇ ବୁଲିଲି ଏଠି ବ୍ରଜରେ, ରାତିରେ ମୁଁ କହିଲି ଦେଖିବା କ'ଣ ରାଧାରାଣୀ ଭୋଗ ଲଗଉଛନ୍ତି, ମୁଁ ପୂଜାରେ ଥିଲି ଡ୍ରେସ୍ ପାଇଁ ଯାଇଛି, ସେ ଆଳୁ ସବ୍ଜି ଟିକେ, କ୍ଷୀର ଗିଲାସ ଟିକେ, ରୁଟି ଟିକେ, ନନା ତାର ଯାହା ଖାଇବ ସେ ଆଲୋକେ, ଏ ଭାବ କ'ଣ ଅଛି କେଉଁଠି, ଆମ ଗୋଡ଼ିଆରେ ଅଛି, ଆମର ଖା ନ ପିଅ 5 ପ୍ରକାର ଲଗେଇବାକୁ ପଡ଼ିବ ଠାକୁରଙ୍କ ପାଖରେ। ମହାପ୍ରଭୁ ସହିତ ଆମର ସମ୍ପର୍କଟା ଅଲଗା ଅଛି ନା, ରାଧା ଭାବଟା ଆମର, ରାଧାରାଣୀ ଯେ ବି ସେବା କରନ୍ତି ଆଉ, ସେଭଳି ଆମର ସେବାଟା, ଆଉ ସେଥିରେ ମହାପ୍ରଭୁ ସହିତ ଭାଗବତର ସମ୍ପର୍କଟା ରହିଛି ନା, ଯେତେ ଲୋକ ଭାଗବତ ପଢ଼ୁଛନ୍ତି ଯାହା କହୁଛନ୍ତି, ମହା ଯିଏ ଏପରିକି ସମ୍ପ୍ରଦାୟରେ ବି କିଏ ଯଦି ଗୌଡ଼ୀୟ ବୈଷ୍ଣବ ଦେଖିବା ବି ନେଇଛି ସମ୍ପ୍ରଦାୟରୁ, କିନ୍ତୁ ତାର ମହାପ୍ରଭୃତି ଆସକ୍ତି ନାହିଁ, ହବନି ଭାଗବତ ଆସିବେ। ସେ ମହାପ୍ରଭୁଙ୍କର ଭକ୍ତ ହବା ଦରକାର। ସେମାନେ ସୁରଦାମଦର କହିଲେ, ସୁରଦାମଦର କିଏ, ଲଲିତା, ସେ କହିଦେଲେ ନା ଯାହା ଭାଗବତ ବଡ଼ ବୈଷ୍ଣବର ସ୍ଥାନ, ଏକାନ୍ତ ଏକାନ୍ତ ଆଶ୍ରୟ କରେ ଚୈତନ୍ୟ, ଏମିତି ନାମଧାରା ଚୈତନ୍ୟ ମହାପ୍ରଭୁଙ୍କର ଆଶ୍ରୟ କଲେ ହବନି, ଏକାନ୍ତ ଆଶ୍ରୟ କରେ ଚୈତନ୍ୟ ଚରଣ, ଚୈତନ୍ୟର ଭକ୍ତ ସଙ୍ଗେ ନିତ୍ୟ କର ସଙ୍ଗ, ତେବେ ତ ଜାଣିବ ସିଦ୍ଧାନ୍ତ ସମୁଦ୍ର ତରଙ୍ଗ, ତେବେ ତ ପଣ୍ଡିତ ତୁମର ହୋଇବେ ସଫଳ, ସେତେବେଳେ ତ ପଣ୍ଡିତ ସଫଳ ହବ, ମହାପ୍ରଭୁଙ୍କର ଭକ୍ତ ସହିତ ସମ୍ପର୍କ। ଆଉ ଇଏ ତ ବଳଦେବ ଦାସଙ୍କ ଜୀବନ ପରିବର୍ତ୍ତନ ହେଲା, ମହାପ୍ରଭୁଙ୍କର କୃପାଟା ପାଇଛନ୍ତି, ଏ ଚକ୍ରପାଦଙ୍କର କୃପା ପାଇଲେ। ଇଏ ଭାଗବତ ଯେତେବେଳେ ସେ ସ୍ଥାପନ କଲେ, ରାମାନନ୍ଦ ମାନେ ମାନିଲେନି, କହିଲେ ନାଇଁ ନାଇଁ ଭାଷ୍ୟ ଦରକାର ନା, ଆଉ ତୁମେ ଦେଖା ଭାଷ୍ୟଟା, ଆମର ଯେମିତି ଶ୍ରୀ ଭାଷ୍ୟ ଅଛି, ରାମାନୁଜାଚାର୍ଯ୍ୟ ରଚନା କରିଛନ୍ତି, ତୁମର ଭାଷ୍ୟ କାହିଁ, ତୁମେ କେଉଁ ସମ୍ପ୍ରଦାୟ, ତୁମ ସମ୍ପ୍ରଦାୟ ଆଚାର୍ଯ୍ୟଙ୍କର ଭାଷ୍ୟ କାହିଁ। ତାଙ୍କ ଭାରି କଷ୍ଟ ଲାଗିଲା, ଇଏ ସେଠି କହିଲେ ମୋତେ ସମୟ ଦିଅନ୍ତୁ, ସାତ ଦିନ ନା କେତେ ସମୟ ମାଗିକି ଆଣିଲେ, ସମୟ ମାଗିକି ଆସିଲେ, ଆଉ ସେଠି ତ ଚକ୍ରପ୍ରଦା ଆଶୀର୍ବାଦ କୃପା କରି ଢାଳି ଦେଇଛନ୍ତି ତାଙ୍କୁ, ଆଉ ତୁମେ ଯାଅ ଆଇଲ, ଇଏ ଯାଇ ଗୋବିନ୍ଦଙ୍କର ଶରଣ ନେଲା। ଆଉ ପ୍ରାର୍ଥନାର ପଥଟା ନା, ଆମ ସମ୍ପ୍ରଦାୟ ପ୍ରାର୍ଥନାରେ ପରିପୃଷ୍ଟ ହେଇଛି, ମହାପୁରୁଷ ସେଥିପାଇଁ ପ୍ରଥମେ ଧରିଲେ, ହେ ଦିନ ଦୟାର୍ଦ୍ଦନାଥ, ହେ କରୁଣାନାଥ, ତାଙ୍କର ପ୍ରାର୍ଥନାରୁ ଧରିଲେ, କାହାର, ମାଧବେନ୍ଦ୍ରପୁରୀଙ୍କର ପ୍ରାର୍ଥନାରୁ। ଆମ ପ୍ରାର୍ଥନା ପଥ ଆମର ସବୁବେଳେ ରାଧାଭାବ, ରାଧାଭାବଙ୍କର ଯେଉଁ ଯାହା କୁହନ୍ତି, ରାଧାଙ୍କର ଯେଉଁ ଭାବଟାକୁ ସିଟ୍ ଫର୍ମରେ କ'ଣ କୁହାଯିବ, ବୀଜ ଆକାରରେ ପୋତି ଦେଇଗଲେ ନା ମାଧବେନ୍ଦ୍ରପୁରୀ, ଆଉ କଳ୍ପବୃକ୍ଷର ମୂଳ ବୋଲି କହିଦେଲେ ମହାପ୍ରଭୁ। କାହିଁକି ଏଇ ଭାବଟା କାହାର ଆସିବ, ସ୍ୱର ଛାଡ଼ିଲା ବେଳେ ସେ କହୁଛନ୍ତି, ହେ ଦିନ ଦୟାର୍ଦ୍ଦନାଥ, ହେ କରୁଣାନାଥ, ଏ ଯେଉଁ କଦା ଅବଲୋକନ, କେବେ ମୁଁ ତୁମ କୃପା ପାଇବି, କେବେ ମୁଁ ତୁମକୁ ପ୍ରାପ୍ତ ହେବି, ଏ କହି କହିକି ସରଜ ଛାଡ଼ିଲେ। ଇଏ ରାଧା ବିର, କାରଣ ବିରହଟା ଆଉ ନଥିଲା, ବିରହ ଜିନିଷ ନା, ଏତେ ବ୍ରଜର ମୋର ଜିନିଷଟା ବ୍ରଜର ମୋତେ ଏଥିପାଇଁ ପୁଷ୍ଟି ଲାଗେନି, ଯେତେ ନାଟକ ଯାହା ମୁଁ ଦେଖେ ମୋତେ ଭଲ ଲାଗେନି, କାହିଁକି ତାଙ୍କର ବିରହ ନାହିଁ, ଏ ଯେଉଁ ନଚା ନଚି ହଁ ଠିକ ଅଛି ମିଳନ ଭଲ, କିନ୍ତୁ ବିରହ ଯେଉଁ ମହାପ୍ରଭୁଙ୍କର ଯେଉଁ ବିରହ, ବିରହେ କୁସୁମ ମାଲା, ବିରହରେ ବସିକି ରାଧାରାଣୀ କୁସୁମ ମାଳା ଗାନ୍ଥନ୍ତି, ଚକ୍ଷୁ ତାଙ୍କର ଭିଜିଯାଏ, ବନମାଲିକ ତୁମେ ପରଜନ୍ମ ହେବ ରାଧା, ସେଥିରେ ସେ ଲେଖିନାହାନ୍ତି ନାରୀର, ବନମାଲି ହଉ ତୁମେ ପରଜନ୍ମ ହେବ ରାଧା, ଆଦର୍ଶ ଭଜନ ସବୁ ଶୁଣିବାକୁ ମିଳୁନି, ସମୟ ବି ନାହିଁ, ନାରୀର ବେଦନା ତୁମେ ବୁଝିବ ତଖନ ରାଧାର ମନେ କଥ ବ୍ୟଥା, ନାରୀର ମନରେ କେତେ ବ୍ୟଥାଟା ତୁମ ବନମାଳି ତୁମେ ତ ରାଧା ହବ ବୁଝିପାରିବ, ନିରଳାରେ ବସିକି ରାଧାରାଣୀ ଫୁଲମାଳ କୃଷ୍ଣ, ଏ ଯେ ମାଳତୀ, ଏ ମାଳତୀ ଆସି ନା ମାଳତୀ, ମାଳତୀର ମାଳ, ମଲ୍ଲୀର ମାଳ ଗୁନ୍ଥନ୍ତି, ଇଏ ବିରହ କେଉଁଠି ଅଛି? ଆଉ ଇଏ କାହିଁକି ବଳଦେବ ଦାସ ଭଳି ଜ୍ଞାନୀ ଭଳି ଲୋକ ଅଲଗା ସମ୍ପ୍ରଦାୟ ଥିଲେ, ଏ ଯେଉଁ ଭାବଟା ତାଙ୍କର ହୃଦୟକୁ ଏତେ ଟଚ୍ କରୁଥିଲା ଗୌଡ଼ୀୟ ମାନଙ୍କର, ସେ ପୁରା ସିଂହ ଭଳିଆ ବଳବାନ ହେଲେ କୃପା ପାଇକି। ଆଉ ଏଇଟା ପ୍ରାର୍ଥନା ଜିନିଷ, ପ୍ରାର୍ଥନାରେ ସବୁ ରିଭିଲିଂ ହବ, ଆମ ସମ୍ପ୍ରଦାୟଟା ପ୍ରାର୍ଥନାରେ ରିଭିଲ୍ ହେଇଛି ନା, ଆଉ ମହାପ୍ରଭୁ ଆସିକି ପ୍ରାର୍ଥନା, ସେ ତ ନିଜେ ଆସିକି ପ୍ରାର୍ଥନା କରିକି ମହାମନ୍ତ୍ରରେ ସବୁ ଜିନିଷ ପରିପୃଷ୍ଟ ହେଲା, ଗୋବିନ୍ଦଙ୍କ ଗତି ଗଲେ ଆଉ କ'ଣ, ଗୋବିନ୍ଦଙ୍କୁ ଯାଇକି ପ୍ରାର୍ଥନା କଲେ ଯେ ପ୍ରଭୁ ସମ୍ପ୍ରଦାୟର ମର୍ଯ୍ୟାଦା ରଖିବାକୁ ପଡ଼ିବ, ଆପଣ ସମ୍ପ୍ରଦାୟର ଠାକୁର ନା, ଆଉ ଗୋବିନ୍ଦ ଗୋପୀନାଥ ଏ ଆମର ପ୍ରଥମେ ଲେଖା ହେଲା, ଆଉ ଏଇ ତିନି ଠାକୁର କରିଆ ଅଛେ ଗୋଡ଼ିଆର ଆତ୍ମସାତ, ଏଇ ତିନି ଠାକୁର ବନ୍ଦେ ଏଇ ମୋର ନାଥ। ଦେଖା ସେଠି ପ୍ରଭୁପାଦ କେତେ ବଡ଼ ପରଫଟ ଲେଖିଛନ୍ତି, ପ୍ରଭୁଙ୍କ ଚୈତନ୍ୟ ବୋଲ ମୁଣ୍ଡ ଖରାପ ହେଇଯିବ, ପ୍ରଭୁପାଦଙ୍କ ଚୈତନ୍ୟ ହେଉଛି ଯେ ଭକ୍ତିମୟ ଠାକୁରଙ୍କର ସବୁ ଅମୃତ ପ୍ରଭାବ ଭାଷ୍ୟ, ଯେଉଁ ଅମୃତ ପ୍ରଭାବ ଭାଷ୍ୟ ରଖିଛି ପଢ଼ିଛି ସେ ଜାଣିଦେବ ଚକ୍ରପାଦଙ୍କର, ଏ ପ୍ରଭୁପାଦ ଅମୃତ ପ୍ରଭାବ ଭାଷ୍ୟ, ଭକ୍ତିମୟ ଠାକୁରଙ୍କର ଭାଷ୍ୟ, ଦୁଇଟା ଭାଷ୍ୟର ମିଶ୍ରଣ ହେଉଛି। ତେବେ ପଢ଼ ଏଇ ଶ୍ଳୋକଟିକୁ ପଢ଼, ପ୍ରଭୁପାଦ କ'ଣ ଏଠି ରଖିଛନ୍ତି, ଏଇ ତିନି କଡ଼ିଏ ଏଇ ତିନି ଠାକୁର କରିଆ ଅଛେ ଗୋଡ଼ିଏର ଆତ୍ମସାତ, ଇଏ ଆତ୍ମସାତ କରିଛନ୍ତି ଆମ ଠାକୁର, ଆମକୁ ଆତ୍ମସାତ କରିଛନ୍ତି, ଆମର ନା ସିଏ, ଆଉ ସିଏ କ'ଣ ରାମାନନ୍ଦୀ ହଉ, କିଏ କେଉଁ ସମ୍ପ୍ରଦାୟର ଲୋକ ହଉ, କେବେ ଏଇ ବ୍ରଜଧାମ କେବେ କାହାର ହେଇପାରିବେ, ଗୋବିନ୍ଦ ଗୋପୀନାଥ ମଦନ ମୋହନଙ୍କର ହେଲା ବ୍ରଜଧାମ, ସେଟା ଗୋଡ଼ିଆର ଧାମ, ସମସ୍ତେ ଆଶ୍ରୟ ନେବେ, ସମସ୍ତେ ଭଜନ କରିବେ, କିନ୍ତୁ ଅଧିକାର ଅଛି ନା, ଆଉ ଅଧିକାର ଅଛି ନା ଆଉ ଏଇ ଭାବର ଏଟା ରସର ଜିନିଷଟା ମାନେ ଅଧିକାର ଅଛି ମାନେ ଜୋର ଜବରସ୍ତିଆ କଥା ପଡ଼ିନି ଭଗବାନ ଯାହାକୁ ଆତ୍ମସାତ କରିଛନ୍ତି ନା ଆଉ ତେଣୁ ଗୋବିନ୍ଦ କହିଦେଲେ ଆଉ ବଳଦେବୀ ଦେବସଙ୍କୁ ଦେଖ ତୁମେ ଭୟ କରନି ଯାହା ରଚନା କରିବ କାରଣ ଇଏ ପୁରା ସେ କଥା କହିଲେ ଆପଣ ଆମର ସମ୍ପ୍ରଦାୟ ଠାକୁର ଆଉ ଆପଣ ସମ୍ପ୍ରଦାୟ ମର୍ଯ୍ୟାଦାକୁ ରକ୍ଷା କରିବେ ନା ଆଉ ସେଟା ସେ କହିଦେଲେ ଆଉ କାରଣ ଯଦି ଏତିକି ପ୍ରତିପାଦ୍ୟ ନ କରିପାରିବେ ତାହେଲେ ଗୋସ୍ୱାମୀମାନଙ୍କ ଗ୍ରନ୍ଥ କ'ଣ ମୂଲ୍ୟ ରହିବ ସମ୍ପ୍ରଦାୟ ଯେତେବେଳେ ଭାଷ୍ୟ ନାହିଁ ତେଣୁ ସମ୍ପ୍ରଦାୟ ଆଚାର୍ଯ୍ୟ କାହାକୁ ସ୍ୱୀକାର କରାହବନି ତାଙ୍କର ଫିଲୋସଫିକୁ ସ୍ୱୀକାର କରାହବନି ସେଟା ପ୍ରଚାରିତ କରିଦେବେ ସେମାନେ ଇନ୍ଫ୍ଲୁଏନ୍ସିଆଲ ପ୍ରଭାବଶାଳୀ ହେଇଯାଇଥିଲେ ତେଣୁ ଠାକୁର ପ୍ରାର୍ଥନାର ପ୍ରଥା ଯାଇ ଗୋବିନ୍ଦ ପ୍ରାର୍ଥନା କଲେ ଗୋବିନ୍ଦ କହିଲେ ଯାଅ ଯାହା ଲେଖିବ ତ ଯାହା ଲେଖିବ ସେଟା ସେମାନେ ଗ୍ରହଣ କରିବେ ତାପରେ ତ ଭଗବାନ ତ ସେ ନିଜେ ଲେଖିଲେ ଆଉ ଗୋବିନ୍ଦ ଭାଷ୍ୟ ସେ ରଚନା କଲେ ଆଉ ଭାଷ୍ୟ ରଚନା କରିକି ସହାର ନେଇ ଥୋଇଲେ ସେ ଭାଷ୍ୟ ପଢି ତାଙ୍କୁ ବଦଳି ଗଲେ ବଦଳିଲେନି ସିଏ ଚାହିଁଲେ ବଳଦେବୀ ଦେବଭୂଷଣଙ୍କର ଆଶ୍ରିତ ଭାବ ସେ ଭାଷ୍ୟ ଗୋବିନ୍ଦ ସେଥିପାଇଁ ପୂର୍ବ ତାଙ୍କର ଆରମ୍ଭରେ ଲେଖିନାହାନ୍ତି ଗୋବିନ୍ଦ ଭାଷ୍ୟର ପ୍ରଣେତା ଶ୍ରୀ ଶ୍ରୀମଦ ବଳଦେବୀ ଦେବ ଏସବୁ ବିଦ୍ୟାଭୂଷଣଙ୍କୁ ସମର୍ପିତ କରୁଛି ଭାଇ ରସିକ ନହେଲେ ବୁଝି ହେବନି ପ୍ରଭୁପାଦ ପାଖରେ ଏତେ ଜ୍ଞାନ ଥିଲା ସେ ଯାହା କହିଥାନ୍ତା ଗୋଟେ ସ୍ୱତନ୍ତ୍ର ଗୀତା ତିଆରି କରିଥାନ୍ତେ ତାଙ୍କ ଯେମିତି ସ୍ୱତନ୍ତ୍ର ଲେକ୍ଚର ଗୁଡ଼ିକ ସବୁ ସ୍ୱତନ୍ତ୍ର ଜିନିଷ ସେ ସେଭଳି କରିପାରିଥାନ୍ତି ସେ ତ ଯେଉଁ ଭଗବାନଙ୍କ ଲୋକ ନା ତାଙ୍କର ଯେଉଁ ସତୀତ୍ୱ ମୁଁ କହୁଥିଲା ଗତକାଲି ସମ୍ପ୍ରଦାୟର ଯେଉଁ ସତୀତ୍ୱ ଯେଉଁ ମମତ୍ୱ ଯେଉଁ ଭଗବତୀ ବୁଦ୍ଧି ଆଚାର୍ଯ୍ୟମାନଙ୍କ ପ୍ରତି ଏଇଟା କୌଣସି ସମ୍ପ୍ରଦାୟ ନାହିଁ କୌଣସି ସମ୍ପ୍ରଦାୟ ପ୍ରଥମେ ଆମ ନିଜ ଘର କଥା ବୁଝିବାକୁ ପଡିବ ଆଉ ଏଇଟା ଆମର ଘର ଜିନିଷ ଆଉ ଛୋଟ ଛୋଟ କଥା ଉପରେ ଧ୍ୟାନ ସୋସାଇଟି ବହୁତ ବଢ଼ୁଛି ପ୍ରଭୁପାଦ କୃପାରୁ ବହୁତ ଜୀବ ଏଠିକି ଆସିବେ ତେଣୁ କାହାର ସଂସ୍କାର ନାହିଁ କିଏ କ'ଣ କର୍ମ କରୁଛି କେମିତି କାମ କିଏ ଭୁଲ କଲା କିଏ ଠିକ୍ କଲା କେତେବେଳେ ଏ ଜଗତର କେତେବେଳେ ଏଇ ଦର୍ଶନ ମହାପ୍ରଭୁଙ୍କ ଶିକ୍ଷା ଏଇଟା କେଉଁଠି ନାହିଁ କୌଣସି ସମ୍ପ୍ରଦାୟ ନାହିଁ ଏ ସମ୍ପ୍ରଦାୟ ସେଥିପାଇଁ ସେ କହିଲେ ନା ଦାୟ ଭାକ୍ ଜୀବତୀ ସ ଦାୟ ଭାକ୍ ସେଠି ଚକ୍ରପାଦ ଲେଖିଲେ ସରି ସିଦର୍ଶନ ଲେଖିଲେ ପିତା କେବଳ ବଞ୍ଚିଗଲେ ସେକୁ ପ୍ରାୟ ସମସ୍ତେ ରିପିଟ୍ କରିଛନ୍ତି ଏହି ଟୀକାକୁ ଚକ୍ରପାଦଙ୍କର ସିଦ୍ଧର୍ଶନଙ୍କର ଏ ଟୀକାଟାକୁ ସମସ୍ତେ ମାନିଲେ ସେ ଭଗବାନ କୃପା ନା ସକଳଂ ବେଦି ଶ୍ରୀଧରମ ସକଳଂ ବେଦି ସେ ନୃସିଂହ ପ୍ରସାଦ ଦୃଶ୍ୟଦେବ କୃପା ପାଇଥିଲେ ସବୁ ଜାଣିଛନ୍ତି ସେ ବାପା ପୁଅଟା ବଞ୍ଚିକି ରହିଲେ ଯେମିତି ତୁମ ପୁଅ ତୁମ କଥା ମାନୁନି ମନେକର ତୁମ ବାବୁ ତୁମ ପୁଅ ତୁମ କଥା ମାନୁ ତୁମେ ତାକୁ ବର୍ତ୍ତମାନ ତାପରେ ରାଗା ରାଗି କରୁଛ ତାକୁ ଟଙ୍କା ପଇସା ଦେବନି ତୁମେ ମରିଗଲା ପରେ ସମ୍ପତ୍ତି କିଏ ଭୋଗିବ ସିଏ କେବଳ ବଞ୍ଚି କିଛି ନ କରି ବଞ୍ଚିକି ରହିଲେ ସମ୍ପତ୍ତିର ଭାଗଦାର ହଉ ସେ ଦର୍ଶନ ସେଇଟାକୁ ଲେଖିଲେ ଜୀବନ ଏକ ଦାୟ ଭାଗ ଖାଲି ଜଣେ ଯଦି ସମ୍ପ୍ରଦାୟର ଆଚାର୍ଯ୍ୟମାନଙ୍କୁ ମାନନ କରିକି ସେ କେତେ ତାର ବସ ଦୁର୍ବୃତ୍ତ ସେ ବଞ୍ଚିକି ରହିଗଲା ଖାଲି ପ୍ରାର୍ଥନା କରିକି ହାତ ଯୋଡି ଖାଲି ଆଚାର୍ଯ୍ୟମାନଙ୍କୁ ବଞ୍ଚିଯିବ ସେ ପାର ହେଇଯିବ ଏ ସମ୍ପ୍ରଦାୟ ଭଳିଆ ଆମେ କେଉଁ କୂଳକୁ ହଉନି ନା ପ୍ରାର୍ଥନା ଗୋଟେ ନାହିଁ ସମ୍ପ୍ରଦାୟଙ୍କ ଆଚାର୍ଯ୍ୟମାନଙ୍କ ପ୍ରତି ଗୋଟେ ନିଷ୍ଠତା ନାହିଁ ଭାଇ ଦୋଷ ଦୁର୍ବଳତା କାହାର ନାହିଁ ବ୍ରହ୍ମାବଳୀ ଭଗବାନ ଦେଖନ୍ତି ବ୍ରହ୍ମାବଳୀ ଜୀବର ଦେଖ ଆଜି କ'ଣ ଅବସ୍ଥା ହେଉଛି ଶିବଙ୍କ ଭଳି ଲୋକଙ୍କର କ'ଣ ଅବସ୍ଥା ହେଉଛି ତୁମେ ଗୋଟେ ମାନନ କର ରାଜପୁତ୍ର ସବୁ ରାଜପୁତ୍ର ହେଇକି ରହିବ ନା କ'ଣ ଗୋଟେ ଓଡ଼ିଆରେ କ'ଣ କହନ୍ତି ବାବୁ ଆଉ ତୁମେ ତ କିଛି ଜାଣ ନା ଏ ଯେଉଁ ଠଗ ସବୁ କଥା କ'ଣ କହନ୍ତି କର୍ପୂର ଉଡ଼ିଯାଇଛି କଥା ପଡ଼ିଛି ଲୋକମାନେ ସବୁ କୁହନ୍ତି ତା ବାପାର ସବୁ ଟଙ୍କା ଜମି ଫମି ଥିବ ହେ ବାଟିଆ 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 ଜମି ତ ବାପା ସବୁ ବିକି ଖାଇଦେଇଯିବ କିନ୍ତୁ ପୁଅ ଦେଖିବ ତାହେଲେ ବାହାରିକି ଯାଉଥିବ ଆଗରୁ ସବୁ ଯେଉଁ ବଡ଼ ବଡ଼ ଆମର ସେ ବେଳେ ନା ଆଉ ରୂପ ସହିତ ବି ସମ୍ପର୍କ ରହିଥିଲା ଆର ସବୁ ଆଗରୁ ସବୁ ମହାଜନଙ୍କର ଛୁଆ ସବୁ ବଡ଼ ବଡ଼ ଡେଙ୍ଗା ଡେଙ୍ଗା ତାଙ୍କ ପୁଣ୍ୟବାନ ଲୋକ ନା କାନ ବଡ଼ ବଡ଼ ଥିବ ନାକ ନମ୍ବା ନମ୍ବା ଥିବ ଦୀର୍ଘ ଗୋପାଳିଆ ଆମ ଗୋସାଇମାନେ ସେଗୁଡ଼ା ସବୁ ଦେଖୁନା ନମ୍ବା ପୂର୍ବ ଦେଖୁନା କେତେ ଗୋଟେ କାନ ଦୀର୍ଘ ଗୋପାଳ ମହାପୁରୁଷ ଲକ୍ଷଣ ନା ସବୁ ଗଭୀର କଣ୍ଠ ପୂର୍ବତନ କଣ୍ଠ କେତେ ଗଭୀର ମହାପୁରୁଷ ଲକ୍ଷଣ ନା ସବୁ ଆଉ କଥା କର୍ପୂର ଉଡ଼ିଯିବ କଥାଟା ପଡ଼ିଥିବ ନା କୁହନ୍ତିନି ସେଭଳିଆ ତାକୁ ଦେଖିଦେଲେ କହିଲେ ତା ବାପାରେ ଏମିତି ଥିଲା ନା ଲୋକ ଦେଖିକି ସେଭଳିଆ ସମ୍ପ୍ରଦାୟକୁ ତୁମେ ମାନନା କରୁନା ଖାଲି ବଞ୍ଚିଯିବ ଜୀବନ ଦୋଷ ଦୁର୍ବଳତା ରହିବ ସେ କ'ଣ ଭଜନ କରି କୃଷ୍ଣ ପାଇବ କୃଷ୍ଣ ଜାଣନ୍ତି ତୁମେ ଯେଉଁ ଘରେ ରହୁଛ ଯେଉଁ ସମ୍ପ୍ରଦାୟ ରହୁଛ ଏଇଟା କେତେ ବଡ଼ ମହାନ ମହାପ୍ରଭୁ ସମ୍ପ୍ରଦାୟକୁ ଭଗବାନ ରାଧାରାଣୀ ସମ୍ପ୍ରଦାୟରେ ଆସିଛନ୍ତି ତାକୁ ଯାହାକୁ ତୁମେ ପାଇବ ଯାହାଙ୍କ ଆନୁଗତ୍ୟ ଗୋଲକର ସେବା କରିବ ଆଉ ତାଙ୍କର ବଳଦେବୀ ଦର୍ଶନ ଭାଷ୍ୟରେ ସମସ୍ତେ କହିଲେ ଆମେ ଆପଣଙ୍କୁ ଦୀକ୍ଷା ନେବୁ ଆଉ ବଳଦେବୀ ଦର୍ଶନ ମନା କଲେ କାରଣ ମର୍ଯ୍ୟାଦା ଆଉ ଏ ତ କୃପା ପାଇଛ ନା କୃପା ପାଇବା ଲୋକ କ'ଣ ଏଇଭଳିଆ ଆମର କ'ଣ ଛୋଟ ବୁଦ୍ଧିଆ ଲୋକ ନା କ'ଣ ମନା କରିଦେଲେ ନାଇଁ 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 ଆପଣ ସତ୍ସମ୍ପ୍ରଦାୟ ସତ୍ସମ୍ପ୍ରଦାୟର ସତ୍ସମ୍ପ୍ରଦାୟ ଦୀକ୍ଷା ନେଇଛନ୍ତି ଆଉ ଥରେ ଦୀକ୍ଷା ମୁଁ ଆଉ କ'ଣ ଦୀକ୍ଷା ଦେବି ଶିକ୍ଷା ନ ହବ ଦୀକ୍ଷା ନେଇପାରିବେ ସତ୍ସମ୍ପ୍ରଦାୟର ତୁମେ ବଳଦେବୀ ଦର୍ଶନ ମନା କରିଦେବେ। ଚକ୍ରବର୍ତ୍ତୀଙ୍କ କୃପା ପାଇଥିଲେ ନା ସେ ଗୋବିନ୍ଦ ଭାଷ୍ୟ ରଚନା କଲେ। ଆମର ସେ ଭାଷ୍ୟ ବି ଅଛି ଆଜିକାଲି ଆଉ କିଏ ପଢ଼ୁଛି। ମୋର ବହୁତ ଇଚ୍ଛା ଥିଲା ମାୟାପୁର ଥିଲାବେଳେ ପଢ଼ିକି ବୁଝିଛୁ ସାହିତ୍ୟ ସଂସ୍କୃତ ପଢ଼ାପଢ଼ି ଆରମ୍ଭ କରିଦେ ହେଲେ କ'ଣ ହବ ଯୋଜନା ତ କିଛି କାମ କରିବେ ନା ଭଗବାନ ଗୁରୁକୃଷ୍ଣ ଯେଉଁ ଇଚ୍ଛାରେ ଚାହିଁବେ ସେଇ ହିସାବରେ କାମ ହବ। ଆଉ ଗୋଟେ ଦୃଷ୍ଟିରୁ ଇଏ ଲାଭ ଜୀବନରେ ଶ୍ରଦ୍ଧାୟ କରିକି ବିନମ୍ର ହବା। ଯଦି ଗୁରୁବୈଷ୍ଣବ ଖୁସି ନାହାନ୍ତି ତୁମେ ଶ୍ରଦ୍ଧାୟ କରିକି ବିନମ୍ର ହେଇପାରିବନି। ପ୍ରାୟତଃ ଶାସ୍ତ୍ରଜ୍ଞମାନେ ଦୋଷ ଦେଖିବାରେ ପ୍ରବୀଣ ହେଇଯାନ୍ତି କାରଣ ସେ ଶାସ୍ତ୍ରର ଜିନିଷଟା ଜାଣିଦେଲେ ନା ସେ ଆଉ କିଏ ଭୁଲ କହୁଛି ଖାଲି ଦେଖିବେ କଥା ଶୁଣିପାରିବନି ତୁମେ କେବେ କଥା ଶୁଣିପାରିବେ ତାଙ୍କ କଥାରେ ଭୁଲ କ'ଣ ତୁମେ ସେଟା ଦେଖିବ ରସଟା ଆସିବନି କେବେ ରସ ଆଉ ସେଥିପାଇଁ ସେ ଗୁରୁଙ୍କର ଭୁଲଟା ଦେଖିବାକୁ ତୁମେ ଏଠି ତ ଏହା କହିଛନ୍ତି ଏଠି ତ ଏହା କହିଛନ୍ତି ଖାଲି ଏ ସଂସ୍କୃତ ଏଠି ଭୁଲ କହିଲେ ଏଠି ଏହା କହିଲେ ପଣ୍ଡିତମାନେ ଯେତେବେଳେ ବସିବେ ସେ ଏହା କହିଲେ ଯେତେବେଳେ ପଣ୍ଡିତମାନେ ତୁମ ସଭାରେ ବସିବେ ସେ ଏହା କହିଲେ ମୂର୍ଖ ବଦନ୍ତି ବିଷ୍ଣୁବେ ଧୀର ବଦନ୍ତି ବିଷ୍ଣୁ ମୂର୍ଖ ବଦନ୍ତି ବିଷ୍ଣୁବେ ସେ ପ୍ରଭାତ ସେ ଶ୍ଳୋକ ରଚନା କରିଛନ୍ତି ନା ଧୀର ବଦନ୍ତି ବିଷ୍ଣୁବେ ଉଭୟସ୍ତୁ ସମପୂର୍ଣ୍ଣ ଭାବଗ୍ରାହୀ ଜନ ଆଡ଼ଦାନ କିଏ ବିଷ୍ଣୁବେ କିଏ ବିଷ୍ଣୁବେ ବହୁ ବଚନ ଏକ ବଚନ କିଏ କ'ଣ କହୁଛନ୍ତି ସବୁ ହେଉଛି ସମାନ ଭାବଗ୍ରାହୀ ଜନାର୍ଦ୍ଦନ ଭଗବାନ ଭାବଗ୍ରାହୀ ନା ଆଉ କିନ୍ତୁ ଏଇ ଜ୍ଞାନଟା ଯଦି ଆଚାର୍ଯ୍ୟ ଆନୁଗତ୍ୟ ନ ରହିଲା ତୁମେ ଉଦ୍ଧତା ମିଳିବ ତୁମେ କାହାକୁ ଆଉ ଖାଲି ସମସ୍ତ ଦୋଷ ଦେଖା ଏଇଠି ଭୁଲ କହିଲା ସିଏ ସେଠି ଭୁଲ କହିଲା ସିଏ ସେଠି ଭୁଲ କହିଲା ଆଉ ସେ ଯାହା ଗୁରୁ ବୈଷ୍ଣବ ଯେଉଁ ରାସ୍ତାରେ ନେବେ ତେଣୁ ବିଳ ବଳଦେବ ଭୀଷଣଙ୍କର ଏଇ ଯେଉଁ ଭାଷ୍ୟ ବୈଷ୍ଣବ ଦର୍ଶନ ଲେଖିଛନ୍ତି ବୈଷ୍ଣବ ଦର୍ଶନ ବୈଷ୍ଣବ ଦର୍ଶନର କିଛି ଗ୍ରନ୍ଥ ଅଛି ମୁଁ ପଢ଼େ ବହୁତ ସୁନ୍ଦର ଲାଗେ ଧାମ କେମିତି ନିତ୍ୟ ଏଇ ଯେଉଁ ଯେମିତି ମହାପ୍ରଭୁ ଲେଖିଲେ ନା ସେଇଟା ତାଙ୍କର ବଳଦେବୀ ଦର୍ଶନଙ୍କର ମହାପ୍ରଭୁଙ୍କ ସିଦ୍ଧାନ୍ତ ହିସାବରେ ବଳଦେବୀ ଦର୍ଶନ ସେ ତ ମହାପ୍ରଭୁଙ୍କର କୃପା ପାଇଛନ୍ତି ଆଉ ସେ ଲେଖିବେନି କେମିତି ଲେଖିବେ ଏ ଯେଉଁ ସବ ଲୀଳା ବୋଲେ ଆଲାତ ଚକ୍ରପା ଭଗବାନଙ୍କ ଲୀଳାଟା କିଭଳି ନିତ୍ୟ ଆଲାତ ଚକ୍ର ମାନେ କ'ଣ ବାହାଘର ବେଳେ ବାବୁ ବାହାଘର ବେଳେ ଗୋଟେ ବାଡ଼ି ବାଡ଼ିଟେ ଥିବ ତୁମର ସବୁ ମୁଁ ମୋର ମନେ ଅଛି ମେଳନ ଦେଖିଥିଲି ମୁଁ ମନରେ ଅଛି ମୁଁ ଯେତେବେଳେ ସଚେତନ ପଡ଼ିଲି ମୋର ମନରେ ପଡ଼ିଲା ମେଳନ ବୋଲି ଏଇଟା ଲାଗିରି ଆଲୋକ ଚକ୍ର ଗୋଟେ ବାଡ଼ିଟେ ଥିବ ମାଂସ ବାଡ଼ି ବଡ଼ଟେ ବଡ଼ ମାଂସ ବାଡ଼ି ଅଗରେ ଗୋଟେ ଲୁହା ଲାଗିଥିବ ବୁଝିଲ ତ ତା ଦେହରେ ସେ ଚକ୍ରି ସବୁ ଫିଟିଥିବ ଏ ଯେଉଁ ବାଣ ଫିଟି ଲଗେଇଦେଲେ ଏ ଯେମିତି ବାଣ ବୋଲେନି ସବୁ ଦୀପାବଳିରେ ବାଣ ସେଇଟା ଖାଲି ଘୁରୁଥିବ ଆଲାଦ ଚକ୍ର ତା ଦେହରେ ସବୁ ବାହାରୁଥିବ କ'ଣ ଟିକ 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 ଅଗ୍ନିଗୁଡ଼ା ବାହାରୁଥିବ ବଟ୍ ଦେଖିବା ପାଇଁ ବଢ଼ିଆ ଲାଗିବ ଆଉ ତାର ଆରମ୍ଭ କେଉଁଠୁ ଶେଷ କେଉଁଠୁ ତ ଧରିପାରିବ ଧରିପାରିବ ଭଗବାନଙ୍କ ଲୀଳାଟା ଆଲାଦ ଚକ୍ର ପ୍ରାୟ ଘୁରୁଛି ବୈଷ୍ଣବ ଦର୍ଶନଟା ସେ ଲେଖିବେ ନା ଆଉ ଗୋବିନ୍ଦଙ୍କର କୃପା ପାଇଛନ୍ତି ମୁଁ ପଢ଼ୁଥିଲି ସେତେବେଳେ ସେ ଶୁଣୁଥିଲି ସେ ବୈଷ୍ଣବ ଦର୍ଶନ ପଢ଼ା ହଉଥିଲା ମୁଁ ଟିକେ ଶୁଣୁଥିଲି ପାଖରେ ବସି ସେ ପଣ୍ଡିତ ବାବୁ ସେ କେଉଁଠି ଲୋକ ଥିଲେ ଆଉ ସେତେବେଳେ ଗୁରୁ ତ ଗୁରୁଦେବଙ୍କୁ ଯାହା ମୁଁ ଯାଇଥିଲି ଗୁରୁ ସେବା କରିବା ପାଇଁ ଆଉ ସେଠି ପଣ୍ଡିତ ହେଇଥିଲି ନା କ'ଣ ପୁଣି ଆଇଲି ପୁଣି ସେ ସେବାରେ ଲାଗିଲି ଆଉ କ'ଣ ସ୍ୱତନ୍ତ୍ର ଏଇଟା କିଛି କାମ କରିନି ଭଲ ଚିନ୍ତାରେ ବି କାମ କରିବନି କିଛି ସେଠି ସେ ମୁଁ ଶୁଣୁଥିଲି ସେମାନେ ଅଲଗା ଯେଉଁମାନେ ଆମେ ବ୍ୟାକଗ୍ରାଉଣ୍ଡ ଦେଖୁଥିଲୁ ସେ ପଢ଼ୁଥିଲେ ବୈଷ୍ଣବ ଦର୍ଶନ ପଢ଼ୁଥିଲେ ଏଇ ବଳଦେବୀ ଦର୍ଶନ କଥାରେ ମନ ଲଗାଇଲା ସେ କହୁଥିଲେ କେମିତି ସବୁ ଲୀଳା ନିତ୍ୟ ବଳଦେବୀ ଦର୍ଶନ ପ୍ରତିପାଦନ କରୁଥିଲେ ଲୀଳାଟା ନିତ୍ୟ ଆଲାତ ଚକ୍ର ଭଳିଆ ଚାଲିଛି ଚବିଶ ଘଣ୍ଟା ସବୁ ବ୍ରହ୍ମାଣ୍ଡରେ ସବୁବେଳେ ଚାଲିଛି ତେଣୁ ପୁତନା ପ୍ରଜରେ ପଶୁଛି 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 କୃଷ୍ଣ ବଳଦେବୀ ଦର୍ଶନକୁ ପ୍ରତିପାଦନ କରୁଛନ୍ତି କୃଷ୍ଣ ଗୋଚାରଣ ପଶୁଛନ୍ତି ମାନେ ବର୍ତ୍ତମାନ ପଶୁଛନ୍ତି ସେ କେମିତି ପ୍ରତିପାଦନ କରୁଛନ୍ତି ଗୋଟିଏ ଲୀଳା ଗୋଟିଏ ବ୍ରହ୍ମାଣ୍ଡରେ ଯେତିକି ଅଂଶ ସରୁଛି ସେଇ ଅଂଶଟା ଅଲଗା ଗୋଟେ ବ୍ରହ୍ମାଣ୍ଡରେ ଷ୍ଟାର୍ଟ ହେଇଯାଉଛି ଏଠି ଦେବକୀର କେଶଟାକୁ ଧରିଲେ କୃଷ୍ଣଙ୍କର ପ୍ରଥମ ଆରମ୍ଭ କୃଷ୍ଣ ଲୀଳା ଆରମ୍ଭ କର କୃଷ୍ଣ ଏଠି ଗର୍ଭସ୍ତୁତି ସରିଲା ଆଉ ଗୋଟେ ବ୍ରହ୍ମାଣ୍ଡ ଗର୍ଭସ୍ତୁତି ଆରମ୍ଭ ହେଲା ଏଠି କୃଷ୍ଣ ଆବିର୍ଭାବ ସରିଲା ସେ ପାଠ ସରିଗଲା ବର୍ତ୍ତମାନ ଦେବକୀ ସ୍ତୁତି କରିବେ ସେ ଆବିର୍ଭାବ ଏଠି ସରିଗଲା କୃଷ୍ଣଙ୍କର ସେ ଲୀଳା ଆଉ ଗୋଟେ ବ୍ରହ୍ମାଣ୍ଡର ଆବିର୍ଭାବ ଆରମ୍ଭ ହେଲା ତେଣୁ ସବୁ ଲୀଳା ସବୁ ସମୟରେ ଚାଲିଛି ତେଣୁ ସେଥିପାଇଁ ଲୀଳା ହେଉଛି ନିତ୍ୟ ନିତ୍ୟ ମାନେ କ'ଣ ନିତ୍ୟ ହେଉଛି ଏହା ସବୁ ଲୀଳା ସେଥିପାଇଁ ନହେଲେ କେମିତି କୁହାଯାଉଛି କୋଉ କୋଉ ଭାଗ୍ୟମାନ ଜନ୍ମ ଦେଖିବାରେ ପାଏ ଅଧ୍ୟାପିକ ସେଇ ଲୀଳା କରେ କୋଉନରା ଭାଗ୍ୟବାନ ଲୋକ ଦେଖିବା ଏବେ ଭଗବାନ କୃଷ୍ଣ ଲୀଳା ଚାଲିଛି ଆମର ଯେଉଁ ଗୋସ୍ୱାମୀମାନେ ଏ ଯେଉଁ ଲଳିତ ମାଧବ ବିଦଗ୍ଧ ମାଧବରେ ଯେଉଁ ଲୀଳା ସବୁ ରଚନା କରୁଛନ୍ତି, ସେସବୁ ଅଲଗା ବ୍ରହ୍ମାଣ୍ଡର ଲୀଳା ନା, ଆଉ ଅଲଗା ବ୍ରହ୍ମାଣ୍ଡର ଅଲଗା କଳ୍ପର ଲୀଳା, ତାଙ୍କ ଆଗରେ ସବୁ ପ୍ରତିଭାତ ହେଉଛି। ଆନନ୍ଦ ସେ କ'ଣ କଳ୍ପନା କରିକି ଗୋଟେ ଲେଖିଦେବେ ନା କ'ଣ? କିଛି ପ୍ରାମାଣିକ ଆଚାର୍ଯ୍ୟ ଭଗବାନଙ୍କ ନିଜ ଲୋକ ଗୋସ୍ୱାମୀ ନା ମଞ୍ଜରୀ ସବୁ। ତାହେଲେ ଆଜିର ପ୍ରସଙ୍ଗ ଏହା ହିଁ ରହିଥିଲା, ସାମ୍ପ୍ରଦାୟିକ କୃପା। ଆମେ ଯଦି ସାମ୍ପ୍ରଦାୟିକ ଆଚାର୍ଯ୍ୟମାନଙ୍କର କୃପା, ଆଚାର୍ଯ୍ୟମାନଙ୍କର ଆନୁଗତ୍ୟ, ତାଙ୍କୁ ପ୍ରାର୍ଥନା ନ କଲେ ଇ ରିଭିଲିଂ କିଛି ହେବନି। ଆତ୍ମଚେତନାଟା ଯେଉଁ ପଡ଼ିଛି, ଯେମିତି ବର୍ତ୍ତମାନ ଭଗବାନ କହୁଛନ୍ତି, ଭଗବାନ ସେଥିପାଇଁ ପ୍ରବଚନ ଦେବା ପୂର୍ବରୁ ଆସିବେ, କହିବେ ଏବଂ ପରମ୍ପରା ପ୍ରାପ୍ତମ ଇମମ ରାଜସ୍ୟ ସକାଳେ ନମହତା ଯୋଗ ନଷ୍ଟ ପରନ୍ତପ। ଗୀତାର ପରମ୍ପରାର ଏଇଟାକୁ ବି ସ୍ଥାପନ କରିବେ। ତେଣୁ ବଳଦ ବିଦ୍ୟାଭୂଷଣଙ୍କର କୃପାରୁ ଆମମାନେ ଏ ଯେଉଁ ବୈଷ୍ଣବ ଦର୍ଶନ, ଯେଉଁଟା ରାଜଦର୍ଶନ ପୁରା ସିଦ୍ଧାନ୍ତ, ସିନା ଯେତେ ଯିଏ ପ୍ରବଚନ ଦେଉ, ଯିଏ ଯେତେ କଥା କହୁ, ଆମର ଆଚାର୍ଯ୍ୟମାନଙ୍କର ଟୀକାକୁ ଧରିଲେ ସମସ୍ତଙ୍କୁ ବାଡ଼େଇକି ବାହାର କରିଦିଆ ହେବ, ସେ ପଶିପାରିବେନି ଭାଗବତରେ ବୁଲେଇକି। ସେମାନେ ସାମ୍ପ୍ରଦାୟିକ ଲୋକ ଯଦି ମାନେ ଶାସ୍ତ୍ର ସିଦ୍ଧାନ୍ତ କଥା ନ କହିବେ, ଆଚାର୍ଯ୍ୟମାନେ ଦୁଃଖୀ ହୁଅନ୍ତି। ଆମେ ସେ ସମ୍ପ୍ରଦାୟରେ ଆସୁଛେ ନା, ଆନନ୍ଦ ପ୍ରଭୁପଦ କାହିଁ ବାରମ୍ବାର ଏସବୁ ଦେଖୁଛୁ? ଆମେ ଯେତେ ପଢ଼ୁଛେ ପୁରା ବଳଦେବ ଦେବୁ, କେବେ ବି ଭାଗବତ କୌଣସି ଶ୍ଲୋକ ମୁଁ ଦେଖେଇଦେବି, ସବୁ ଶ୍ଲୋକ ଚକ୍ରପାଦଙ୍କ ଟୀକା, ଆଉ ଏଠି ସବୁ ବଳଦେବ ଦେଶନ୍ତି କାହିଁକି ତା ରଚନା କରିଛି ସମ୍ପ୍ରଦାୟିକ। ଆଉ ଏଇଟା ହେଉଛି ପ୍ରାମାଣିକତା, ଏଇଟା ହେଉଛି ସତୀତ୍ୱତା, ଏଇଟା ହେଉଛି ବଳ ଜିନିଷ। ବହୁତ ଆମକୁ ଏଇଟା ୟା ଉପରେ ଧ୍ୟାନ ଦେବାକୁ ପଡ଼ିବ। ନୂତନତ୍ୱର କିଛି ଆବଶ୍ୟକ ନାହିଁ, ଏଇଟା ହେଉଛି ନୂତନତ୍ୱ। ନୂଆ ଯଦି କିଛି କେହି ଖୋଜୁଛି ନୂତନତ୍ୱ କ'ଣ, ନୂତନତ୍ୱର ହେଉଛି ଏଇଟା, ଆଚାର୍ଯ୍ୟମାନଙ୍କର ଶିକ୍ଷାକୁ ହିଁ ପ୍ରତିବାଦ କରିବା ଦରକାର, ତା ଦେହରେ ରସ ନେବା ଦରକାର, ତାକୁ ପଢ଼ିବା ଦରକାର, ନହେଲେ ସେମାନେ ଖୁସି ହେବେନି। ତାଙ୍କ ଶିକ୍ଷା ଦିଏ ଆମେ, ଭଗବାନ ଖୁସି ହେବେନି, ମହାପ୍ରଭୁ ଖୁସି ହେବେନି, ଆମେ କୃପା ପ୍ରାପ୍ତ ହୋଇପାରିବେନି। ହରେ କୃଷ୍ଣ, ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ଗୀତା ଗୌରମାନ ହରେ।